वासुदेवाय
श्लोक 10:46-30 इंग्लिश ओडिया 10:46-30 श्री उद्धव उवाच युवं श्लाघ्य तमौ नूनं नूनं देहिनामिह मानद नारायणे खिल गुरु यत्कृतामतिरिदृशि युवं श्लाघ्य तमौ नूनं देहिनामिह मानद नारायणे किल गुरु यत्कृतामतिरिदृशि युवं श्लाघ्य तमौ नूनं देहिनामिह मानद नारायणे किल गुरु यत्कृतामतिरिदृशि हरे कृष्ण स्वजन बंधु मातृबंधक आम आम अंतराष्ट्रीय कृष्ण भावना संघ बुर्ला केन्द्र तरफ स्वागत जनातु आज आम नित्य भागवत कार्यक्रम दशम स्कंद 46:30 कथा कह नंदालय कथा चलती नंदग्राम से उद्धव एवं नंद महाराज यशोदा महाराणी बसिंट तर आलाप चल कथा चलती भगवान कथा बहुत कथा चलती बहुत जगत में स्वतव्या राजेन्द्र नुनाक सहस्र भागवत आरंभ हो जो विषय कथ हवा कथा नुह से विषय कथ चलती किंतु आत्मतत्व विषय कथा खूब क्वचित होती सुखदेव गोस्वामी बहुत मन दुख कथा कहते जहाँ ये भगवान कथ चलती कौन उद्धव वर्तमान कहे नंद महाराज तीनोटी श्लोक भगवान लीला सब स्मरण करदे यही भाव चली कौन से कौन से स्मार कौन इति संस्मृत संस्मृत यही भाव सरी ना मन चली लीला चली कथा कही पारे ना उत्कंठार कंठ रुद्ध होगा कथा कही पारे ना यशोदा मा तो चक्षु रोतक निर्गत होन क्षीर निर्गत होती भाव अवस्था बर्तमान उद्धव ये बैकग्राउंड म्यूजिक गतिकल कहते ये बैकग्राउंड म्यूजिक उद्धवंकर बैकग्राउंड रही प्रथम कहगला यह व्यक्ति सीए बुद्धि सत्तम यही आम मन रखी बर्तमान कह उद्धव जहाँ कौन से शुणा कौन कौन ना जुवांग श्राघ्य तमो नून जुवांग दुई वचन कह जुवांग तुम दुईज हे मानद प्रकृत मान मानद अर्थ बुझा कह जस्मा अखिल गुरु भगवान अखिल गुरु अखिल गुरु कृष्ण बलराम दुई वचन कह अखिल गुरु एक वचन कह गुरु हम आम जमी कह कौन वसुदेवं देवं कंसचाणुरमर्दना देवकी परमानंदम कृष्णं वंदे जगद्गुरु एक वचन रे आम गुरुन बोली कह जाए बहुवचन रे गुरु तत्व हूँ एक गुरु तत्व हूँ एक मूल गुरु हूँ आदि गुरु हूँ कृष्ण यदि सी हो आदि गुरु सी कहते मु गुरु नुह मोर गुरु अच्छा राधा आम राधा आमर गुरु आम शिष्य नट सदा आमाय नाना भावे नाचाए उद्भट ସିଏ ହେଉଛନ୍ତି ମୋର ଗୁରୁ, ମୁଁ ତାଙ୍କର ଶିଷ୍ୟ, ରାଧାରାଣୀ ହେଉଛନ୍ତି ଗୁରୁ, ଚେତନ ଚରିତ୍ରାମୃତ କୁହାଯାଇଛି। ତା'ର ସେ ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ ତାଙ୍କର କ୍ଲାସ୍ରେ ପଚାରିଲେ ଆଦିଗୁରୁ କିଏ, ଆଦିଗୁରୁ ଭଗବାନ କୃଷ୍ଣ ନା, ଗୁରୁ କହୁଛନ୍ତି କୃଷ୍ଣ କହୁଛନ୍ତି ମୋର ଗୁରୁ ଅଛନ୍ତି ରାଧାରାଣୀ। ତେଣୁ ଯାହା ହେଉ ଏଠି ଗୁରୁ ଶବ୍ଦ ବ୍ୟବହାର କରାଗଲା, ଦୁଇ ବଚନରେ କୃଷ୍ଣ ଏବଂ ବଳରାମଙ୍କର ସ୍ମରଣ କରୁଛନ୍ତି ସେମାନେ। ତେଣୁ ସେଇଟା କହୁଛନ୍ତି ଯେ ଅଖିଳ ଗୁରୁ ବିଶ୍ୱ, ଯିଏ ବିଶ୍ୱ ତାଙ୍କୁ ବନ୍ଦନ କରନ୍ତି ସେଇ ଦୁଇଜଣଙ୍କୁ, ନାରାୟଣୀ ଭଗବାନ ପାଖରେ, ନାରାୟଣଙ୍କ ପାଖରେ ଇଦ୍ରିଶୀମତୀ, ସେ ନାରାୟଣ ବୋଲି ଶବ୍ଦ ବ୍ୟବହାର କଲେ। ନନ୍ଦ ମହାରାଜ ଆମେ କହୁଥିଲେ, ନନ୍ଦ ମହାରାଜ ଚଳୁ କରିଦେଇଥିଲେ ଐଶ୍ୱର୍ଯ୍ୟ, ଯେଉଁ ଐଶ୍ୱର୍ଯ୍ୟ ରହିଛି ଭଗବାନଙ୍କର ଐଶ୍ୱର୍ଯ୍ୟକୁ ଅଗସ୍ତ୍ୟ ଋଷି ଭଳି ଚଳୁ କରିଦେଇଥିଲେ, କିନ୍ତୁ ଇଏ ତାଙ୍କୁ ବର୍ତ୍ତମାନ ସେଇ ଭାବ ଦେଉଛନ୍ତି, ଯାହାଫଳରେ ତାଙ୍କର ଟିକିଏ କମିବ, ତାଙ୍କର ଯେଉଁ ବିରହ ବେଦନା ରହିଛି କମିବ। ଭଗବାନ କହିଦେଲେ ସେ ଯେଉଁ ଭାବୁଛନ୍ତି ମୋର ପୁତ୍ର ବୁଦ୍ଧି ଆସୁଛି, ପୁତ୍ର ବୁଦ୍ଧି ଆସୁଛି, ଯେତେବେଳେ ଜାଣିବେ ସେ ଭଗବାନ ସେତେବେଳେ ତାଙ୍କର ଟିକିଏ କମିବ। ଏଇ ଉଦ୍ଦେଶ୍ୟରେ ଏଇଟା କୁହାଯାଉଛି, ନାରାୟଣୀ ଇଦ୍ରିଶୀ ଭଗବାନ, ନାରାୟଣ ଶବ୍ଦ କୁହାଗଲା, କିନ୍ତୁ ସେ କାହିଁକି ସେ ତ ଅଗସ୍ତ୍ୟ ଋଷି, ସେ ସବୁ ପିଇଦେବେ, ନାରାୟଣ ସମୟ ଗୁଣେଇ ବୋଲି ଶୁଣିଛନ୍ତି ପ୍ରଥମେ। ଏଠି ବର୍ତ୍ତମାନ କହୁଛନ୍ତି ନାରାୟଣୀ ଇଦ୍ରିଶୀ ମତି, ଏଇଭଳି ଯେଉଁ ମତି ରହିଛି ଇଦ୍ରିଶୀ ମତି, ବହୁତ ବହୁତ କ୍ୱଚିତ ମିଳେ ଏଭଳି ମତି, ନାରାୟଣଙ୍କ ପାଖରେ ଏଭଳି ମତି ମିଳିବା। ଏବଂ ବିଧା ଅନୁରାଗ ଯୁକ୍ତ ମତି, କେତେ ଅନୁରାଗ ରହିଛି, ଆମେ କହିଥିଲେ ଅନୁରାଗର ସ୍ତର କେଉଁଠି ଅଛି। କୃତା କହିଲେ ବିହିତା ଯୁବାଭ୍ୟା ଇତି ଶେଷ ଯାଉ, ଏ ଯେଉଁ ତୁମେ ଏଇଭଳି ଭାବରେ ମତି ରହିଛି, ଯୁବାଂ କହିଲେ ଯଶୋଦାନନ୍ଦଶ୍ଚ, ଏବେ ଦୁଇଜଣଙ୍କର ଯଶୋଦାନନ୍ଦ ଦୁଇଜଣଙ୍କର ନୂନାଂ ନିଶ୍ଚିନ୍ତ ଭାବେ, ଇହ କହିଲେ ଜଗତରେ, ଦେହିନାଂ କହିଲେ ପ୍ରାଣୀନାଂ ପ୍ରାଣୀମାନଙ୍କ ଭିତରେ, ଶ୍ଲାଘ୍ୟତମ ଶ୍ଲାଘ୍ୟ ଶ୍ଲାଘ୍ୟତର ଶ୍ଲାଘ୍ୟତମ, ସବୁ ସ୍ତରରେ ତିନୋଟି ରହିଛି, ତିନୋଟି ସ୍ତର ମାନେ କ'ଣ, ତିନୋଟି ଇଏ ରହିଛି, ତିନୋଟି ଅବସ୍ଥା, ଗୋଟେ ହେଉଛି ଇଂଲିଶରେ କୁହାଯାଏ ପଜିଟିଭ କମ୍ପାରେଟିଭ ସୁପରଲେଟିଭ, ଏଇଭଳି ତିନୋଟି ରହିଛି, ବେଷ୍ଟ ଗୁଡ଼ ବେଟର ବେଷ୍ଟ, ସବୁ ସ୍ତରରେ ଆମେ ଦେଖିବା ଗୁଡ଼ ବେଟର ବେଷ୍ଟ ସବୁଥିରେ ରହିଛି। ତେଣୁ ଏଇ ଯେଉଁ କୁହାଗଲା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି ଯେ ଇହ ଜଗତି, ଏହି ଜଗତରେ ଆମେ ଆମେ ସେଦିନ କହିଥିଲେ ଯେ ଭାଗବତମ କେବଳ ଏଇ ପୃଥିବୀରେ ଆଭେଲେବୁଲ୍ ଅଛି, ଆଉ କେଉଁଠି ନାହିଁ, କେଉଁଠି ଆମର ଯେଉଁ ପୁରାଣ ରହିଛନ୍ତି ପଦ୍ମପୁରାଣରେ ସେଇଟା କୁହାଯାଇଛି। ତେଣୁ ଇହ ଜଗତି ଶ୍ଲାଘ୍ୟେଷୁ, ବହୁତ ଶ୍ଲାଘ୍ୟ କହିଲେ ତାଙ୍କର ସବୁ ତାଙ୍କୁ ପ୍ରଶଂସା କରାଯିବ, ପ୍ରଶଂସିତ ପ୍ରଶଂସା ହେବାର ଯୋଗ୍ୟ ଶ୍ଲାଘ୍ୟ। ଏହିଭଳି ଭାବରେ ଭକ୍ତେଷୁ ଅପି, ସମସ୍ତ ଭକ୍ତ ହେଉଛନ୍ତି ପ୍ରକୃତରେ ଶ୍ଲାଘ୍ୟ, କାହିଁକିନା ସେ ପ୍ରକୃତରେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି, ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି, ତେଣୁ ତାଙ୍କର ହିଁ ପ୍ରଶଂସା କରାଯିବା କଥା, କିନ୍ତୁ ଲୋକମାନେ ସାଧାରଣତଃ ସେମାନେ ପ୍ରଶଂସା କରନ୍ତି ନାହିଁ। ସେମାନେ କାହାର ପ୍ରଶଂସା କରନ୍ତି, ନା ଗାଈ ଆଉ ଗଧମାନଙ୍କର ପ୍ରଶଂସା କରନ୍ତି। ଭାଗବତ ଦଶମ ସ୍କନ୍ଧ 84 ଅଧ୍ୟାୟରେ ଏଇଟା ଭଗବାନ କହିଛନ୍ତି, କ'ଣ ଜନେଷୁ ଅଭିଜ୍ଞାନସୁ ସହେବ ଗୋଖର, ହଜାର ହଜାର ଲୋକ କାହାର ପୂଜା କରନ୍ତି, ନା ଯେଉଁମାନେ ପଶୁ ସ୍ତରରେ ଅଛନ୍ତି, ଗୋଖର ଗାଈ ବା ଗଧ ସ୍ତରରେ ଅଛନ୍ତି, ତାଙ୍କୁ ଜନେଷୁ ଅଭିଜ୍ଞେଷୁ ସମସ୍ତେ ତାଙ୍କୁ ପୂଜା କରନ୍ତି। ସଂସ୍କୃତ ପୁରୁଷ ପଶୁ ଭାଗବତ ମୋତେ କୁହାଗଲା, ସୌନକ ଋଷି ମୋତେ କହିଲେ, ସେମାନେ ସବୁ ପୁରୁଷ ପଶୁମାନଙ୍କୁ ପୂଜା କରନ୍ତି, କିନ୍ତୁ ଭକ୍ତଙ୍କୁ ଯେଉଁମାନେ ପୂଜା ପ୍ରକୃତରେ ପୂଜ୍ୟ ହେଉଛନ୍ତି ଭଗବାନଙ୍କ ଭକ୍ତ, ଭଗବାନଙ୍କ ସହିତ ଯୁକ୍ତ ତାଙ୍କ ଜୀବନ ଧନ୍ୟ ହୋଇଗଲା, ଶ୍ଲାଘ୍ୟ ଏଇଟା ଶ୍ଲାଘ୍ୟ କୁହାଯାଏ। ଯେବେକି ବସୁଦେବ ଶ୍ଲାଘ୍ୟତରୁ ଇହ ଜଗତି ଶ୍ଲାଘ୍ୟେଷୁ, ଏଇ ବହୁତ ଯେମିତି ଭଗବାନ କହିଲେ ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିତ୍ ଯତତ୍ ସିଦ୍ଧଏ, ହଜାର ହଜାର ମନୁଷ୍ୟମାନଙ୍କ ଭିତରେ ଖୁବ୍ କ୍ୱଚିତ ଲୋକ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି, ତେଣୁ ସେମାନେ ଶ୍ଲାଘ୍ୟ, ସେମାନେ ପ୍ରଶଂସନୀୟ, ଅନ୍ୟମାନେ ପ୍ରଶଂସନୀୟ, ସେମାନେ ପଶୁ ସ୍ତରରେ ଅଛନ୍ତି, ତାଙ୍କ ପ୍ରଶଂସା କରାଯିବ, କିନ୍ତୁ ସାଧାରଣତଃ ଲୋକମାନେ ତାଙ୍କ ହିଁ ପ୍ରଶଂସା କରନ୍ତି, କାରଣ ସେମାନେ ଜାଣନ୍ତି ନାହିଁ ଇଏ କେତେ ଉଚ୍ଚ ସ୍ତରର କଥା। ଆମର ଶ୍ରୀଶ୍ରୀମନ୍ତ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି ଭକ୍ତଙ୍କର ଯେଉଁ ରହିଛି ଏ ସମାଜ ପ୍ରତି ଦାନ, ସେଇଟା ସମାଜ ବୁଝିପାରିବ ନାହିଁ, ତେଣୁ ତାଙ୍କୁ କୌଣସି ମେଡ଼ାଲ ଦିଆଯାଏ ନାହିଁ, ମେଡ଼ାଲ ଦିଆଯାଏ କାହାକୁ, ଅନ୍ୟମାନଙ୍କୁ ଦିଆଯାଏ। ଭକ୍ତଙ୍କର ଯେଉଁ ରହିଛି, ଯେଉଁ ସିଏ କଣ୍ଟ୍ରିବ୍ୟୁସନ୍ କରୁଛନ୍ତି, ଯେଉଁ ସେ ଦେଇଛନ୍ତି ସମାଜ ପ୍ରତି, ତାଙ୍କର ଯେଉଁ କ'ଣ ଯେଉଁ ଅବଦାନ ରହିଛି, ତାକୁ ସମାଜ ବୁଝିପାରେ ନାହିଁ,
କାରଣ ସେମାନେ ପଶୁ ସ୍ତରରେ ଅଛନ୍ତି, ସେମାନେ କହିବେ ଆମର ପଶୁ ଘାସ କେଉଁଠି ଦେଇଛ ତୁମେ, ତୁମେ କ'ଣ ଏତେ ଉନ୍ନତ କଥା ଦେଇଛ ସବୁ ଢେଗ, ଏଗୁଡ଼ା କ'ଣ ଖାଇବା କଥା, ଆମକୁ ଘାସ ଦେଲେ ହବ ଖାଇବୁ ନା, ପଶୁ ସେ ସ୍ତରରେ ଅଛି ସେ ବୁଝିପାରିବ ନାହିଁ ଉନ୍ନତ କଥା କଥା କୁହାଯାଏ ଘୁଷୁରୀ, ଘୁଷୁରୀକୁ ପାଚିଲା କଦଳୀ ଦେଲେ ଭଲ ଲାଗିବ ନାହିଁ, ତାକୁ ବିଷ୍ଠାଟା ଦେଲେ କେତେ ସୁନ୍ଦର ଖାଦ୍ୟ ଦେଲେ ମିଳିଲା ମୋତେ। ତେଣୁ ଇଏ ସାଧାରଣ ଲୋକମାନେ ସମାଜରେ ସତକଟା ଅନୁସୂତ ଭାବ ଲୋକ ବୁଝିପାରିବେ ନାହିଁ, ଭକ୍ତଙ୍କର ସ୍ଥିତି ବୁଝିପାରିବେ ନାହିଁ, ସେମାନେ ପ୍ରକୃତରେ ପ୍ରଶଂସା ଯୋଗ୍ୟ। ମହାପ୍ରଭୁ କହିଥିଲେ ସେ କଥା, କାହାର କୀର୍ତ୍ତି ସବୁଠାରୁ ଶ୍ରେଷ୍ଠ, ରାୟ ରମଣଙ୍କୁ ପଚାରିଥିଲେ, ରାୟ ରମଣଙ୍କୁ କହିଥିଲେ ଯେଉଁମାନେ ଭଗବାନଙ୍କର ଭକ୍ତ ତାଙ୍କର କୀର୍ତ୍ତି ହେଉଛି ଶ୍ରେଷ୍ଠ, କିନ୍ତୁ ତା ଦେହରେ ମଧ୍ୟ ପୁଣି ବିଭିନ୍ନ ପ୍ରକାର ସ୍ତର ରହିଛି। ତେଣୁ ଏଠି ବିଶ୍ୱନାଥ ଠାକୁର କହୁଛନ୍ତି ଏହି ଇହ ଜଗତି ଶ୍ରାଗ୍ୟସୁ ଭକ୍ତିସୁ ଅପି, ଜଣେ ଭଗବାନ ଭକ୍ତ ହୋଇଗଲା ମାନେ ସେ ଶ୍ରାଗ୍ୟ ପ୍ରଶଂସନୀୟ, କାହିଁକିନା ମନୁଷ୍ୟ କ'ଣ ବ୍ରହ୍ମାଣ୍ଡ ଭ୍ରମିତ କ'ଣ ଭାଗ୍ୟବାନ ଜୀବ, ସବୁ ଭାଗ୍ୟବାନ ସମସ୍ତେ ନୁହନ୍ତି, ସେମାନେ ଭାଗ୍ୟବାନ ଯେ ଗୁରୁ କୃଷ୍ଣ ପ୍ରସାଦେ, ଗୁରୁଙ୍କର କୃପା କୃଷ୍ଣଙ୍କର କୃପାରୁ ସେମାନେ ଭକ୍ତିଲତା ପ୍ରାପ୍ତ ହୋଇଛନ୍ତି। କିନ୍ତୁ ଭକ୍ତିଲତା ଦିଆ ହୋଇଗଲା ତା ନା ଅର୍ଥ ନୁହଁ ଯେ ଆମେ ପହଞ୍ଚିଗଲେ, ଚିତ୍ ଜଗତରେ ପହଞ୍ଚିଗଲେ, ଭକ୍ତିଲତା ଆରମ୍ଭ ହେଲା, ତାକୁ କେୟାର ନେବାକୁ ପଡ଼ିବ, ଆରମ୍ଭ ହେଲା, ଏଇଟା ବିଗିନିଂ, ଦିସ୍ ଇଜ୍ ଦ ବିଗିନିଂ ନଟ୍ ଦି ଏଣ୍ଡ, ଏଇଟା ଆରମ୍ଭ ହେଲା, ବହୁତ କଥା ରହିଛି କରିବାର। ତେଣୁ ସେମାନେ ପ୍ରଶଂସନୀୟ, କାରଣ ସେ ସେଠିକି ଆସିଛନ୍ତି, ସେଇ ପଥକୁ ଆସିଛନ୍ତି ମାନେ ପ୍ରଶଂସନୀୟ। କିନ୍ତୁ ତାଙ୍କ ମଧ୍ୟରେ ଦେବକୀ ବସୁଦେବ ଶ୍ରାଗ୍ୟ ତରଉ, ଏ ଦେବକୀ ବସୁଦେବଙ୍କ କଥା ଆସିଗଲା, ଏଠି ଦେବକୀ ବସୁଦେବ ନାହାନ୍ତି, କିନ୍ତୁ ଉଦ୍ଧବ ଚିନ୍ତା କରୁ ଶ୍ରାଗ୍ୟତମ ଯେଉଁ କହିଲେ, କାହିଁକି କହିଲେ ଶ୍ରାଗ୍ୟତମ କାହିଁକି କହିଲେ ନା, ଏଇ କାରଣ ହେଉଛି ଏଇଟା, ଭକ୍ତ ମାତ୍ରେ ଶ୍ରାଗ୍ୟ, ଭକ୍ତ ହେଲା ମାନେ ସେ ପ୍ରଶଂସନୀୟ, କିନ୍ତୁ ଦେବକୀ ବସୁଦେବଙ୍କ ସହିତ ସେ ତାଙ୍କର ଅଛି, ତାଙ୍କର ତାଙ୍କ ସହିତ ଭାବନା ତାଙ୍କର କ'ଣ ରହିଛି ଏକ୍ସପିରିଏନ୍ସ ରହିଛି ଦେବକୀ ବସୁଦେବ, ତେଣୁ ଦେବକୀ ବସୁଦେବ ମଧ୍ୟ ସାଧାରଣ ଭକ୍ତ ନୁହନ୍ତି, ସେମାନେ ଶ୍ରାଗ୍ୟ ତରଉ, ସେମାନେ ଆଉ ଟିକେ ଉନ୍ନତ ସ୍ତରର। କିନ୍ତୁ ତାଭ୍ୟାମ ଅପି ଉତ୍କର୍ଷା, ତାଙ୍କଠାରୁ ମଧ୍ୟ ଆହୁରି ଉତ୍କର୍ଷ, କ'ଣ ନା ଯୁବାଂ ଶ୍ରାଗ୍ୟତମ, ତୁମେ ଦୁଇ ଜଣ ଦୁଇ ବଚନ କହିଛ ଯୁବାଂ ଶ୍ରାଗ୍ୟତମ, ତୁମେ ଦୁଇ ଜଣ ହେଉଛନ୍ତି ପ୍ରକୃତରେ ଶ୍ରେଷ୍ଠ ଶ୍ରାଗ୍ୟ, ତୁମର ସବୁଠାରୁ ଶ୍ରେଷ୍ଠ ପ୍ରଶଂସନ ତୁମେ, ଏଇ ଭାବରେ ଏଇଟା କହୁଛନ୍ତି। ବର୍ତ୍ତମାନ ଆରମ୍ଭ ହେଲା, ଏଇଟାକୁ ମେସେଜ ଦେଇନଥିଲେ ଭଗବାନ, ଭଗବାନ କହିଲେ ପ୍ରୀତୌ ନ ପ୍ରୀତିମାବହ, ମୋର ପିତାମାତାଙ୍କୁ ପ୍ରୀତି ପ୍ରଦାନ କର, ଏଇ କଥା କହିଦେଇଥିଲେ, କିନ୍ତୁ ଏଇଟା କହିବା ବୋଲି କହିନଥିଲେ, କିନ୍ତୁ ସେ ବୁଦ୍ଧି ସତ୍ତମ ଅତ୍ୟନ୍ତ ବୁଦ୍ଧିମାନ ସିଏ, ତେଣୁ ଏଇଭଳି ଭାବରେ ତାଙ୍କର ଦେଖିକି ତାଙ୍କର ଏଇ ଭାବନାଟା ଆସିଲା, ଏଇ ଭାବନାଟା ପ୍ରଥମେ ଆସିଲା, ମେସେଜ ତ ଦିଆଯିବ ଭଗବାନ ଦେଇଛନ୍ତି ଦେବେ, କିନ୍ତୁ ଏହି ଭାବନା ଆସିଲା ତାଙ୍କର, ତୁମେ ଦୁଇଜଣ କେତେ ଉନ୍ନତ ସ୍ତରର ଶ୍ରାଗ୍ୟ ତମଉ, ସବୁଠାରୁ ଶ୍ରେଷ୍ଠ ସ୍ତରରେ ତୁମେ ଅଛ, ଯୁବାନ ଶ୍ରାଗ୍ୟ ତମଉ। ତେଣୁ ଯଦି ନନ୍ଦ ମହାରାଜ ଯଶୋଦା ମା ତ ଶୁଣୁନାହାନ୍ତି, ଯାହାକୁ ନନ୍ଦ ମହାରାଜ ଶୁଣିବେ, ସେ ଚୁପ୍ ହୋଇଯାଇଛନ୍ତି, ମନରେ ଚିନ୍ତା କରୁଛନ୍ତି, କିନ୍ତୁ ଯେତେବେଳେ କହିଲେ ଉଦ୍ଧବ ଏକଥା କହିଲେ ଯୁବାନ ଶ୍ରାଗ୍ୟ ତମଉ ଯେତେବେଳେ କହୁଛନ୍ତି, ସେତେବେଳେ ଚିନ୍ତା କରୁଛନ୍ତି ନନ୍ଦ ମହାରାଜ, କ'ଣ ମୁଁ ଶ୍ରାଗ୍ୟ ତମଉ, କ'ଣ ମୋର ପ୍ରଶଂସା, କ'ଣ ମୁଁ କଲି ମୋର ପ୍ରଶଂସା ପାଇବାର ଯୋଗ୍ୟ, ଓ ଶ୍ରାଗ୍ୟତମୁ ସୁପରଲାଟିଭ ବ୍ୟବହାର କରିଦେଲେ ଶବ୍ଦ ଶ୍ରାଗ୍ୟତମୁ, ତେଣୁ କ'ଣ ପାଇଁ କାହିଁକି ଆମେ ଏତେ ପ୍ରଶଂସନ ହେବୁ, ନା ନାରାୟଣୀ କ୍ଷୀର ଗୁରୁ ଇତି, ନାରାୟଣ କୃଷ୍ଣ ବଳରାମ ଯେଉଁ ନାରାୟଣ ସେ କ୍ଷୀର ଗୁରୁ, ଅଖିଳ ଗୁରୁ, ଅଖିଳ ବ୍ରହ୍ମାଣ୍ଡର ସେ ହେଉଛନ୍ତି ଗୁରୁ, ଅଖିଳ ଗୁରୁ ଇତି ମନ୍ୟେ ରାମଙ୍କ କୃଷ୍ଣଙ୍କ ପ୍ରାପ୍ତ ଇହ ସୁରତମୋ ଇତି ତତ୍ ବାକ୍ୟ ନେବ ତସ୍ୟ କୃଷ୍ଣସ୍ୟ ଐଶ୍ୱର୍ଯ୍ୟ ସ୍ଫୁତି ଜ୍ଞାତ୍ୱା ତତ୍ ଐଶ୍ୱର୍ଯ୍ୟ ନେବ ତୌ ଶାନ୍ତ ଇତୁ ତଦେବ ବ୍ୟତଷ୍ଟ ମିତି। ଆଉ ପୂର୍ବରୁ ନନ୍ଦ ମହାରାଜ ଯେଉଁ କହିଥିଲେ ସେ ମନେ ରଖିବା ପଡ଼ିବ, ନହେଲେ ଜାଣିହେବ ନାହିଁ, ଲିକ୍ ହେବ ନାହିଁ, ବହି ନ ଦେଖିଲେ ଜଣାପଡ଼ିବ ନାହିଁ। ତେଣୁ ବହିରେ ସେଟା କହିଛନ୍ତି, ତିନୋଟି ଶ୍ଳୋକ ସେ କହି ତା ଦେହରେ ସେ କହିଥିଲେ ଯେ ମନ୍ୟେ ରାମଙ୍କ କୃଷ୍ଣ ସେ ପ୍ରାପ୍ତ ହୁଏ ସୁରତମା, ଇଏ ହେଉଛନ୍ତି ସୁରତ ଦେବତାମାନଙ୍କ ଭିତରେ ଶ୍ରେଷ୍ଠ ଦୁଇ ଜଣ ବୋଲି କହିଥିଲେ, ଆମେ କହିଥିଲୁ ସେଇଟା ଆଲୋଚନା କରିଛେ ସେଇଟା। ତେଣୁ ଏଇ ଯେଉଁ କଥା କହିଲେ ନନ୍ଦ ମହାରାଜ ଯେଉଁ କହିଲେ ସେ ଦୁଇ ଜଣ ହେଉଛନ୍ତି ଦେବତାମାନଙ୍କ ଭିତରେ ଶ୍ରେଷ୍ଠ, ବର୍ତ୍ତମାନ ସେଇଠୁ ସେ କଥାକୁ ଲିଙ୍କ ଧରିଲେ, ଲିଙ୍କ ଆରମ୍ଭ କଲେ, ନନ୍ଦ ମହାରାଜ ଯେଉଁ କହୁଥିଲେ ଜୀବନ ଦେବତାମାନଙ୍କ ଭିତରେ ଶ୍ରେଷ୍ଠ, ଏ ଖାଲି ଶ୍ରେଷ୍ଠ ନୁହେଁଛନ୍ତି ନାରାୟଣ ସବୁଠାରୁ ଶ୍ରେଷ୍ଠ, ଖାଲି ଦେବତା ନୁହେଁ ଭଗବାନ ସୁରତମା ଇତି ତତ୍ ବାକ୍ୟ ନେଇବ ତସ୍ୟ କୃଷ୍ଣ ଐଶ୍ୱର୍ଯ୍ୟ ସ୍ଫୁଟିଂ, ଆମେ କିନ୍ତୁ ନନ୍ଦ ମହାରାଜ ଆମେ କହିଛେ ବିଶ୍ୱନାଥ ଚକୁରୀ ଠାକୁର ଆମେ ପାଠ ନ ପଢ଼ିଥିଲେ ଆମେ ବୁଝିପାରିନଥାନ୍ତେ ଯେମିତି ଅଗସ୍ତ୍ୟ ଋଷି ଭଳି ଚୋରି ଚଳୁ କରିଦେଲେ ଏଇଟା ଚଳୁ କରିଦେଇଥିଲେ କିନ୍ତୁ ତଥାପି ସେ ପୁଣି ତାଙ୍କୁ କହୁଛନ୍ତି ତାଙ୍କୁ ଆଉ ଥରେ ପୁଣି ଜ୍ଞାନ ଦେଉଛନ୍ତି ସେ ଐଶ୍ୱର୍ଯ୍ୟ ସ୍ମୃତି ଆଣିବା ପାଇଁ ସେ ଭଗବାନ ସେ ଖାଲି ଦେବତା ନୁହନ୍ତି ସେ ଭଗବାନ ଏଇ ଐଶ୍ୱର୍ଯ୍ୟ ଦେବା ପାଇଁ ତ ଐଶ୍ୱର୍ଯ୍ୟ ନେଇବ ତୋ ଶାନ୍ତ ହେତୁ ତାଙ୍କୁ ଶାନ୍ତନ ଦେବା ପାଇଁ ଏଇଠୁ ଆରମ୍ଭ କଲେ ଇଏ ତାଙ୍କର ବୁଦ୍ଧି ଭଗବାନ ତା ଭିତରେ ସେ କହିଦେଇଥାନ୍ତି କିନ୍ତୁ ତାଙ୍କର ବୁଦ୍ଧି ସତମ ବୋଲି କହିଲେ ତୁମର ବୁଦ୍ଧି ରହିଛି ତୁମ ବୁଦ୍ଧି ସେ ପ୍ରୟୋଗ କରିବେ ଅବଶ୍ୟ ସିଏ କହିଥିଲେ ଭଗବାନ କହିଥିଲେ ମହତ୍ ସନ୍ଦେଶ ବିମୋଚ୍ୟ ସେଠି ମାନେ ଆଚାର୍ଯ୍ୟମାନେ କହିଛନ୍ତି ମହତ୍ ସନ୍ଦେଶ ନ ତୁ କ'ଣ ତୁମର ସନ୍ଦେଶରେ ମୋର ସନ୍ଦେଶ ତାଙ୍କୁ ତାଙ୍କ ଦୁଃଖ ଦୂର କରିବ ତଥାପି ଇଏ ବୁଦ୍ଧି ରହିଛି ଇଏ ପଚାର ଇଏ କହିଲେ ଐଶ୍ୱର୍ଯ୍ୟ ଜ୍ଞାନ ପ୍ରଦାନ କଲେ ଐଶ୍ୱର୍ଯ୍ୟ ଜ୍ଞାନ ଦେଇକରି ତମ ସାତୁ ତଦେବ ବ୍ୟଚେଷ୍ଟମ ସ୍ମୃତି ଭାବ ଏଇ ଭାବରେ ତାଙ୍କୁ ସାନ୍ତ୍ୱନା ଦେବେ ଯଦି ଜାଣିବେ ସେ ଭଗବାନ ବୋଲି ଇଏ ଭାବୁଛନ୍ତି ବୋଧେ ସେ ଭଗବାନ ଯଦି ସିଏ କ'ଣ ଭାବୁଛନ୍ତି ମୋର ପୁଅ ମୋର ପୁଅ ମୋର ପୁଅ ଠିକ ନାହିଁ ତୁମର ପୁଅ ନେଉଛନ୍ତି ଭଗବାନ ସମସ୍ତେ ତାଙ୍କର ପୁଅ ବା ସମସ୍ତଙ୍କର ସେ ପୁଅ ଏଇଭଳି ଭାବରେ ତେଣୁ ତାଙ୍କର ଯେଉଁ ରହିଛି କ'ଣ କ୍ରନ୍ଦନ କରୁଛନ୍ତି ଯେଉଁ ବିରହ ଭାବ ଏଇଟା ଟିକିଏ କମିବ ଏହି ଉଦ୍ଦେଶ୍ୟରେ ଏଇଟା କୁହାଯାଉଛି ଏ ଶ୍ଳୋକଟି କୁହାଯାଉଛି ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଜୀବ ଗୋସ୍ୱାମୀ ଏଠି କହୁଛନ୍ତି ଅତ ତତ୍ର ପ୍ରଥମତଃ ତନ୍ ମହିମା ବର୍ଣ୍ଣନା ଦ୍ୱାରା ପ୍ରୋତ୍ସାହ ତୋ ଶାନ୍ତ ହେତୁ ମିଛନ୍ ଏଇଟା ଭଗବାନ କହିନାହାନ୍ତି ମେସେଜ୍ ଦେଇନାହାନ୍ତି ଏଇଟା କିନ୍ତୁ ତତ୍ର ପ୍ରଥମତଃ ପ୍ରଥମେ କ'ଣ କହିବେ ପ୍ରଥମେ ଗୋଟେ କଥା କହିବାକୁ ପଡ଼ିବ ନା ଭଗବାନ ତ ଦେବେ ସେଇଟା କୁହାଯିବ କିନ୍ତୁ ପ୍ରଥମେ ଗୋଟେ କଥା କୁହାଯିବ ଆମର ଖାଇବାର ମଧ୍ୟ ଜିନିଷ ରହିଛି ନା କ'ଣ ଖାଇଲେ ତୁମେ ସବୁ ବଡ଼ ବଡ଼ ହୋଟେଲକୁ ଯିବେ ସବୁ ଯେଉଁ ଖାଇବେ ଖାଦ୍ୟ ଖାଇବେ କ'ଣ ଖାଇବେ ଆଗ ଭାତ ଡାଲି ତରକାରୀ ଖାଇଦେବେ ନାହିଁ ଆଗ ସୁପ୍ ଆସିବ ସୁପ୍ ଖାଇବେ ସୁପ୍ ଖାଇଲେ ଖାଦ୍ୟର ହଙ୍ଗରି ହଙ୍ଗର ବଢ଼ିବ ଭୋକ ବଢ଼ିବ ତାପରେ ଖାଦ୍ୟ ଅଣାଯିବ ଟେଷ୍ଟର କ'ଣ କରିଥାଏ କ'ଣ ତାକୁ କହନ୍ତି ଯେଉଁ ପ୍ରଥମେ ଖାଆନ୍ତି ସେଟାକୁ କ'ଣ କହନ୍ତି ଷ୍ଟାର୍ଟର 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 ଦିଆହେବ ପ୍ରଥମେ ତାପରେ ମେନ୍ ଖାଦ୍ୟ ଆସିବ ପ୍ରଥମେ ଷ୍ଟାର୍ଟର ଏଇଟା ଷ୍ଟାର୍ଟିଂ ସେଇଭଳି ଭାବରେ ଭଗବାନ କଥା କୁହାଯିବ ଏଇଟା ଷ୍ଟାର୍ଟର ଦେଲେ ଭଗବାନ ଷ୍ଟାର୍ଟର ଦେଲେ ସେ ଶୁଣିବା ପାଇଁ ତାଙ୍କର ପୁଣି ଆଗ୍ରହ ଆସିବ ଏଇଟା କ୍ଷୁଧା ଏଇଟା କ୍ଷୁଧା କୁହାଯାଏ ଆମର ଯେତେ ଭଲ ରୋଷେଇ ହେଲେ ମଧ୍ୟ ଆମର ପ୍ରଭୁ ବହୁତ ସୁନ୍ଦର ଭାବରେ ବହୁତ ସ୍ୱାଦିଷ୍ଟ ଖାଦ୍ୟ କରୁଛନ୍ତି କିନ୍ତୁ ଯଦି ଆମର ପେଟ ଫୁଲ୍ ହୋଇଯାଇଥିବ ଆଉ ଭଲ ଲାଗିବ ନାହିଁ ଯେତେ ଭଲ ହେଲେ ମଧ୍ୟ କିନ୍ତୁ ଯଦି କ୍ଷୁଧା ଅଛି ତାହେଲେ ତା'ର ମଦର କ'ଣ କ'ଣ ଟେଷ୍ଟ ଇଜ୍ ଦ ମଦର ଅଫ୍ ହଙ୍ଗର ଇଜ୍ ଦ ମଦର ଅଫ୍ ଟେଷ୍ଟ କ୍ଷୁଧା ଅଛି ମାନେ ତୁମର ଟେଷ୍ଟ ଆସିବ ଜାଣିପାରିବ ନହେଲେ ଜାଣିପାରିବ ନାହିଁ ତେଣୁ ଏଇଟା କ୍ଷୁଧା ତିଆରି କରାଯାଉଛି କ୍ଷୁଧା ସୃଷ୍ଟି କରାଯାଉଛି କ୍ଷୁଧା ସୃଷ୍ଟି କଲେ ଏହାର ଟେଷ୍ଟଟା ଜାଣିବ ନହେଲେ କ୍ଷୁଧା ନଦେଲେ କ'ଣ ତୁମେ ଟେଷ୍ଟ ଜାଣିବ କ୍ଷୁଧା ନାହିଁ ଯେତେ ଭଲ ଖାଦ୍ୟ ଦେଲେ କ'ଣ ହେବ ତେଣୁ ଇଏ ସେଥିପାଇଁ ଜୀବ ଗୋସ୍ୱାମୀ ଏଠି କହିଲେ ଜୀବ ଗୋସ୍ୱାମୀ ତତ୍ତ୍ୱାଚାର୍ଯ୍ୟ ସିଏ ଜୀବ ଗୋସ୍ୱାମୀ କହିଲେ ଅତ ତତ୍ର ପ୍ରଥମତଃ ତାନ୍ ମହିମା ବର୍ଣ୍ଣନା ଦ୍ୱାରାଇବ ପ୍ରଥମେ ତାଙ୍କର ମହିମା କୁହାଗଲା କୃଷ୍ଣ ବଳରାମଙ୍କର ମହିମା କହିବାର କ'ଣ ହେଲା ପ୍ରୋତ୍ସାହ ଏଇଟା ଉତ୍ସାହନ ଦିଆଯାଉ ତାଙ୍କୁ ପ୍ରୋତ୍ସାହିତ କରାଯାଉ କ'ଣ ନା ତୋ ଶାନ୍ତ ଇତୁମ୍ ତାଙ୍କୁ ସାନ୍ତ୍ୱନା ଦେବେ ସେ କାନ୍ଦୁଛନ୍ତି କାନ୍ଦୁଛନ୍ତି ଏଇ ଅବସ୍ଥାରେ ତାଙ୍କୁ ସାନ୍ତ୍ୱନା ଦିଆଯିବ ତେଣୁ ପ୍ରଥମେ ଏଇଟା ଉଦ୍ଧବ ଚିନ୍ତା କଲେ କେମିତି ସାନ୍ତ୍ୱନା ଦେବା ବୁଦ୍ଧି ସପ୍ତମ ସିଏ ବହୁତ ବୁଦ୍ଧିମାନ ବ୍ୟକ୍ତି କ'ଣ କିଭଳି ସାନ୍ତ୍ୱନା ଦେବେ ଜୀବ ଗୋସ୍ୱାମୀ କହୁଛନ୍ତି ତାଙ୍କର ମହିମା ବର୍ଣ୍ଣନା କରିବା କୃଷ୍ଣ ବଳରାମ ସାଧାରଣ ବ୍ୟକ୍ତି ନୁହନ୍ତି ଖାଲି ତୁମର ପୁଅ ନୁହନ୍ତି ସେ ଭଗବାନ ତାଙ୍କର ଏଇ ଯେଉଁ ମହିମା ଏଇଟାକୁ ପ୍ରଥମେ କୁହାଗଲା କହିବେ ପ୍ରୋତ୍ସାହ ଶାନ୍ତ ହେତୁ ମିଛନ୍ ତତ୍ ଜାତୀୟ ଶ୍ରୀ ନନ୍ଦବାକ୍ୟ ବସରମ ପ୍ରାପ୍ୟ ତଥା ଆହ ଦ୍ୱାଭ୍ୟାମ ଦୁଇଟି ଶ୍ଳୋକରେ କହିବେ ବର୍ତ୍ତମାନ ତତ୍ ଜାତୀୟ ଶ୍ରୀ ନନ୍ଦ ବାକ୍ୟମ ଅବସର ନନ୍ଦଙ୍କର କଥା ସରିଲେ ସିନା କହିବେ ଆଉ ନନ୍ଦ କହୁଛନ୍ତି ସେ କ'ଣ ତା ଉପରେ କହିବେ କି କଥା ନନ୍ଦ ଯେତେବେଳେ ଚୁପ୍ ହୋଇଗଲେ ସେତେବେଳେ ବର୍ତ୍ତମାନ ଅବସର ମିଳିଲା କାହାକୁ ଉଦ୍ଧବଙ୍କୁ ଅବସର ମିଳିଲା କଥା କହିବା ପାଇଁ ତେଣୁ ଦୁଇଟି ଶ୍ଳୋକରେ ଏଇଭଳି ଭାବେ ତାଙ୍କର ମହିମା ବର୍ଣ୍ଣନା କରିବେ କୃଷ୍ଣ ବଳରାମ ମହିମା ବର୍ଣ୍ଣନା କରିବେ ତାଙ୍କର ସନ୍ଦେଶ କହିବେ ନାହିଁ ତାଙ୍କର ମହିମା ବର୍ଣ୍ଣନା କରିବେ କୃଷ୍ଣ ବଳରାମ ଏଇଭଳି ଭାବରେ କାହିଁକିନା ସାନ୍ତ୍ୱନା ପ୍ରଦାନ କରିବେ କ୍ରନ୍ଦନ କରୁଛନ୍ତି କ୍ରନ୍ଦନଟା କେମିତି ବନ୍ଦ ହେବ ସେଥିପାଇଁ ଯେଉଁମାନେ ଭୌତିକ ଜଗତରେ କ୍ରନ୍ଦନ କରୁଛନ୍ତି ସମସ୍ତେ ଭୌତିକ ଜଗତ ପାଇଁ କ୍ରନ୍ଦନ କରୁଛନ୍ତି କି ଭଗବାନ ପାଇଁ କ୍ରନ୍ଦନ କରୁନାହାନ୍ତି ଆମେ ସେ କଥା କହିଥିଲେ ଭଗବାନ ପାଇଁ ଯେ କ୍ରନ୍ଦନ କରୁଛନ୍ତି ଅନ୍ୟମାନେ କହିବେ ତୁମେ ଆହୁରି କ୍ରନ୍ଦନ କର, ଆହୁରି କ୍ରନ୍ଦନ କର, ଆହୁରି କ୍ରନ୍ଦନ କର। ଏଥିପାଇଁ ଆମର ଶ୍ରୀଶ୍ରୀମନ୍ତ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି, ଆଇ ହାଭ୍ ଷ୍ଟାର୍ଟେଡ୍ ଏ କ୍ରାଇଙ୍ଗ ସ୍କୁଲ ହିଅର୍ ଭୁବନେଶ୍ୱର, ଦ୍ୟାଟ୍ ଇଜ୍ କ୍ରାଇଙ୍ଗ ସ୍କୁଲ। କାନ୍ଦିବାର, ଭଗବାନ ପାଇବା ପାଇଁ ହେଲେ କାନ୍ଦିବାକୁ ପଡ଼ିବ। ପ୍ରହ୍ଲାଦ କାନ୍ଦିଛନ୍ତି, ଧ୍ରୁବ କାନ୍ଦିଛନ୍ତି, ସମସ୍ତେ କାନ୍ଦିଛନ୍ତି, କାନ୍ଦିବ ଯେ ପାଇବେ, ସେଥିପାଇଁ କ୍ରାଇଙ୍ଗ ସ୍କୁଲ ଏଇଟା କୁହାଯାଏ। ଆମର କହୁଛି କ'ଣ ହେଉଛି, ଆମର ଭୌତିକ ଜଗତରେ ଆମେ କହୁଛୁ କ'ଣ ନା, ଆମେ ଲାଫିଂ ସ୍କୁଲ, ଆମେ ଲାଫିଂ କେମିତି ଶିକ୍ଷା, କେମିତି ହସ ହସ ଶିକ୍ଷା କର, ଜୀବନରେ ଆନନ୍ଦ ରହିବ, ଏଇଟା ହେଉଛି ସାଧାରଣ ଲୋକମାନଙ୍କ ଧାରଣା। ଶତକଡ଼ା 99 ଭାଗ ଲୋକ ଏହିଭଳି ଭାବରେ ଆମେ ଦେଖିଛୁ ବିଭିନ୍ନ ସ୍ଥାନରେ। କାଲକାଟାରେ ଯେତେବେଳେ ଥରେ ଆମେ ଯାଇଥିଲୁ, ଆମେ ଇସ୍କନକୁ, ସେଠି ରହିଛି ମିଣ୍ଟୁ ପାର୍କ ରହିଛି, ସେଠି ସବୁ ଲୋକମାନେ ହସୁଥିବେ, ସକାଳୁ ସକାଳୁ ଆସିକି ହସୁଥିବେ, କ'ଣ ନା ଆନନ୍ଦରେ ରହିବା, ସୁଖରେ ରହିବା, ଆନନ୍ଦରେ ରହିବା, ହସିବା, ମାନେ କିଛି କାରଣ ମୋତେ ହସିବେ, କିଛି କାରଣ ମୋତେ ହସିବେ, କ'ଣ ନା ବହୁତ ଆନନ୍ଦ ରହିବା, ଇଏ ସେମାନେ କହିବେ। କିନ୍ତୁ ଆମର କ'ଣ ନା ଭଗବାନ ପାଇଁ କ୍ରନ୍ଦନ କରିବା। ଏଇ ନନ୍ଦ ତନୁ ଜିଙ୍କର ବ୍ୟତୀତ ମାଂ ବିସ୍ମୟ ଭାମ ବୁଧୌ କୃପୟା ଦେବ ପାଦ ପଙ୍କଜ ସ୍ଥିତ ଦୃଶ ଦୃଶଂ ବିଚିନ୍ତୟ। ଏ ଭଗବାନ ପାଇଁ କ୍ରନ୍ଦନ, ଷଡ଼ ଗୋସ୍ୱାମୀ କ୍ରନ୍ଦନ କରୁଥିଲେ ସବୁବେଳେ। ହେ ରାଧେ ବ୍ରଜ ଦେବୀ କେ ଚ ଲଳିତେ, ହେ ନନ୍ଦ ସୁନ କୁତଃ ଶ୍ରୀ ଗୋବର୍ଦ୍ଧନ କଳ୍ପ ପାଦବ ତଳେ କାଳିନ୍ଦୀ ବନେ କୁତଃ ଭୋସନ୍ଦା ବିତି ସର୍ବତୋ ବ୍ରଜପୁରେ ଖେଦେଇ ମହାବିହଳୌ ବନ୍ଦେ ରୂପ ସନାତନ ରଘୁଯୁଗୌ ଶ୍ରୀଜୀବ ଗୋପାଳକୁ। କ୍ରନ୍ଦନ କରୁଥିଲେ, ଭଗବାନ ଦର୍ଶନ କରୁଥିଲେ, ଭଗବାନ ଦର୍ଶନ କରିନାହାନ୍ତି ତା ନୁହଁ, ସବୁବେଳେ ଦର୍ଶନ କରୁଛନ୍ତି। କିନ୍ତୁ କହୁଥିବେ, ପ୍ରଭୁ ସକାଳ ହୋଇଗଲା ଆପଣଙ୍କ ଦର୍ଶନ ପାଇଲି ନାହିଁ, ଖରାବେଳ ହୋଇଗଲା ଆପଣ ଦର୍ଶନ ପାଇଲି ନାହିଁ, ସନ୍ଧ୍ୟା ହୋଇଗଲା ଆପଣ ଦର୍ଶନ ପାଇଲି ନାହିଁ, ରାତ୍ରି ହୋଇଗଲା ଦର୍ଶନ ପାଇଲି ନାହିଁ, ମୋ ଜୀବନ ବେକାର ହୋଇଗଲା। ଏଇଭଳି ଭାବରେ କ୍ରନ୍ଦନ, ଇଏ ହେଉଛି ବିପ୍ରଲମ୍ବ ଭାବ। ଆମର ଧାରା ହେଉଛି ସେଇଭଳି ଭାବରେ କ୍ରନ୍ଦନ କରିବାର ଭାବ, ମହାପ୍ରଭୁ ସେହି ଭାବ ଆମକୁ ଦେଇଛନ୍ତି, ବିପ୍ରଲମ୍ବ ଭାବ। ତେଣୁ ଇଏ ଯେଉଁ ରହିଛି ନନ୍ଦବାପ ଅପ୍ରସର ପ୍ରତ୍ୟ ତଥା ହେବ, ଦୁଇଟି ଶ୍ଳୋକରେ କହୁଛନ୍ତି ତାଙ୍କର ମନ କ'ଣ, ତାଙ୍କୁ ସାନ୍ତ୍ୱନା ଦେବେ, ସେ କ୍ରନ୍ଦନ କରୁଛନ୍ତି। ଏହିଭଳି ଭାବରେ ସେ ଚିନ୍ତା କଲେ, ତାଙ୍କର ମହିମା ବର୍ଣ୍ଣନା କଲେ, ତାଙ୍କ ଯେଉଁ କ୍ରନ୍ଦନ ଅଛି କମିଯିବ। କିନ୍ତୁ ଆମେ ଦେଖିବା, ଇଏ ବହୁତ ଉଚ୍ଚସ୍ତରର କଥା, ଆମର ଯୋଗ୍ୟତା ନାହିଁ, କିନ୍ତୁ ଆମେ ଯେତିକି ଶୁଣିଛୁ ଆମେ ଖାଲି ସେତିକି କହୁଛୁ, ଇଏ ବହୁତ ଉଚ୍ଚସ୍ତରର କଥା। ଆମର ଶ୍ରୀଶ୍ରୀମନ୍ତ ଗୌରବ ସ୍ୱାମୀ ମହାରାଜ କହନ୍ତି, ଇଏ ତାଙ୍କୁ ସାନ୍ତ୍ୱନା ଦେବେ କ'ଣ, ତାଙ୍କ କ୍ରନ୍ଦନ ଅଧିକ ହେଉଛି, କ୍ରନ୍ଦନ ଆହୁରି ତାଙ୍କର କାନ୍ଦ ବଢ଼ି ଚାଲିଛି। ସେ କହିବେ, ଭାଗବତରେ ଅଛନ୍ତି କି ଟିକାରେ ଅଛନ୍ତି ସେଇଟା ବୁଝିବାକୁ ପଡ଼ିବ, ସେ କହିବେ ଏଇଭଳି ଭାବେ ନନ୍ଦ ମହାରାଜ କହିବେ। ନନ୍ଦ ମହାରାଜ କହିବେ, ଆମ ଶିଷ୍ୟ ଗୌରବ ସେ ମହାରାଜ ନନ୍ଦ ମହାରାଜ କହିବେ, ଉଦ୍ଧବ ମୁଁ ଶୁଣିଥିଲି ତୁମେ ବହୁତ ବଡ଼ ବିଦ୍ୱାନ ବୋଲି, କ'ଣ ଏଠି ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କଠୁ ପଢ଼ିକି ଆସିଥିଲ ନା କ'ଣ, ମୁଁ ଶୁଣିଥିଲି ନା। ହଁ ଠିକ୍ ଶୁଣି, କ'ଣ ଅସୁବିଧା, ଭୁଲ ହେଲା କହିଲି କିଛି ନା, ତୁମେ ପ୍ରକୃତରେ ତୁମର କିଛି ବୁଦ୍ଧି ନାହିଁ, କିଛି ବୁଦ୍ଧି ନାହିଁ ନା, କ'ଣ ମୁଁ ଭୁଲ ଭାଲ କହିଲି କି ନା। ଦେଖ, ମୁଁ ଯାହା ପାଇଁ କ୍ରନ୍ଦନ କରୁଛି, ମୋ ପୁଅମାନଙ୍କ ପାଇଁ ପୁଅ ଦୁଇ ଜଣଙ୍କୁ କ୍ରନ୍ଦନ କରୁଛି, ଆଉ ମୁଁ ଭାବୁଥିଲି ସାଧାରଣ ପୁଅ ବୋଲି, କିନ୍ତୁ ତୁମେ ତ କହୁଛ ସେ ଭଗବାନ ବୋଲି, ଆଉ ମୋର କ୍ରନ୍ଦନ କ'ଣ କମିବ ନା ବଢ଼ିବ, ତୁମେ ମୋତେ ସାନ୍ତ୍ୱନା ଦେବା ପାଇଁ ଆସିଛ ନା। ଏଇଭଳି ଭାବରେ କଥା ରହିଛି, ବହୁତ ଗଭୀର କଥା ରହିଛି, ବହୁତ ଗଭୀର ତତ୍ତ୍ୱ। ଯାହା ବି ହଉ, ଦୁଇଟି ଶ୍ଳୋକରେ କହିବେ ସନାତନ ଗୋସ୍ୱାମୀ କହନ୍ତି, ଯୁବାମ ଇତ୍ୟାଦି, ଯେଉଁ ଯୁବାମ କହିଲେ, ଯୁବାମ କହିଲେ ଏସବୁ ରହିଛି, ଏହା ଦଶମ ସ୍କନ୍ଧ 47 ଅଧ୍ୟାୟ 36 ଶ୍ଳୋକରେ ଏ କଥା ଆସିବ, ଏଇଟା ସେ କହିବେ, ଉଦ୍ଧବ କହିବେ ସେଇଟା, ଆମେ ସେ ତ 47 ଅଧ୍ୟାୟ ସେ ଆସିବ ସେସବୁ କହିବା। ଆଉ ଗୋଟେ ଶ୍ଳୋକ ଅଛନ୍ତି, ପ୍ରଥମ ସ୍କନ୍ଧ 11 ଅଧ୍ୟାୟ ଶ୍ଳୋକ 9, ଏଇଟା କାଢ଼ିପାରିବ, ପ୍ରଥମ ସ୍କନ୍ଧ 11 ଅଧ୍ୟାୟ ଶ୍ଳୋକ 9, ଏଇଟା ମୁଁ ଲେଖିନି। ଏ ଭଗବାନଙ୍କର ଐଶ୍ୱର୍ଯ୍ୟ ସେ ବର୍ଣ୍ଣନା କରାଯାଇଛି, ଭଗବାନଙ୍କ ଐଶ୍ୱର୍ଯ୍ୟ। ଜରି ଅମ୍ବୁଜାଖ୍ୟା ପଶୁସାର ଭୋ ଭଗବାନ କୁରୁନ୍ ମଧୁନ୍ ବାଥ ଶ୍ରୁତ ଦିଦ୍ରିକ୍ଷା ତତ୍ରାବ୍ଦ କୋଟି ପ୍ରତିମା କ୍ଷଣ ଭବେତ୍ ରବିମ୍ ବିନାକ୍ଷଣ ଇବନସ୍ତବାଚ୍ୟୁତ। ପ୍ରଥମ ସ୍କନ୍ଧ 11 ଅଧ୍ୟାୟ ହେଉଛି କ'ଣ ନା, ଯେଉଁ ଭଗବାନଙ୍କ ଯେତେବେଳେ ମହାଭାରତ ଯୁଦ୍ଧ ପରେ ଫେରିଛନ୍ତି, 10 ଅଧ୍ୟାୟରେ ଫେରୁଛନ୍ତି, ହସ୍ତିନାପୁର ଫେରୁଛନ୍ତି, ହସ୍ତିନାପୁର ବାସୀମାନେ ତାଙ୍କୁ ସବୁ ଗୁଣଗାନ କରୁଛନ୍ତି। 11 ଅଧ୍ୟାୟରେ ଦ୍ୱାରକାରେ ପହଞ୍ଚିଛନ୍ତି, ସେଇ ଲୀଳାଟି ବର୍ଣ୍ଣନା କରାଯାଉଛି, ଏ ଶ୍ଳୋକଟି ଅଛନ୍ତି, ସନାତନ ଗୋସ୍ୱାମୀ ଏ ଶ୍ଳୋକଟି ଦେଇଛନ୍ତି। ଆର ଅର୍ଥ ହେଉଛି, ଦ୍ୱାରକାବାସୀମାନେ ଆନନ୍ଦିତ ହୋଇକରି ସେ ଭଗବାନଙ୍କୁ ସ୍ତୁତି କରୁଛନ୍ତି। ୱି ଆର୍ ଅଲ୍ ପ୍ରାଉଡ଼୍ ଅଫ୍ ଆୱାର ମାଟେରିଆଲ୍ ସେନ୍ସେସ୍ ଫର୍ ମେକିଂ ଏକ୍ସପେରିମେଣ୍ଟସ୍ ଟୁ ଡିଟରମାଇନ୍ ଦ ଏକ୍ଜିଷ୍ଟେନ୍ସ ଅଫ୍ ଗଡ୍, ସାଧାରଣତଃ ଲୋକମାନେ ନିଜର ଇନ୍ଦ୍ରିୟମାନଙ୍କ ଦ୍ୱାରା ଭଗବାନଙ୍କୁ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି, ଭଗବାନ ହେଉଛନ୍ତି ଅଧ୍ୟକ୍ଷ ବୋଲି ସେମାନେ ଜାଣିନାହାନ୍ତି, ବଟ୍ ୱି ଫର୍ଗେଟ୍ ଦାଟ୍ ଆୱାର ସେନ୍ସେସ୍ ଆର୍ ନଟ୍ ଆବସୋଲ୍ୟୁଟ୍ ବାଇ ଦେମ୍ସେଲ୍ଭସ୍, କିନ୍ତୁ ଆମେ ଭୁଲି ଯାଉଛୁ ଯେ ଆମର ଯେଉଁ ଇନ୍ଦ୍ରିୟମାନେ ଅଛନ୍ତି ଏମାନେ ପୂର୍ଣ୍ଣ ନୁହଁ, ଦେ କ୍ୟାନ୍ ଓନ୍ଲି ଆକ୍ଟ ଅଣ୍ଡର ସର୍ଟେନ୍ କଣ୍ଡିସନ୍ସ, ଗୋଟେ ଗୋଟେ ପ୍ରକୃତ ଗୋଟେ କଣ୍ଡିସନ୍ରେ ବା ଗୋଟେ ସର୍ତ୍ତରେ ସେ ଯେଉଁ କାର୍ଯ୍ୟ କରିପାରିବେ ବା ଗୋଟେ ଉପସ୍ଥିତ ଉପଯୁକ୍ତ ପରିସ୍ଥିତିରେ ସେଇଟା କାର୍ଯ୍ୟ, ଯେମିତି ଆମେ ବର୍ତ୍ତମାନ ରାତି ହୋଇଯିବ ଅନ୍ଧକାର ହୋଇଯିବ ଆମେ ଦେଖିପାରିବା ନାହିଁ, ଲାଇଟ୍ ହେଲେ ଆମେ ଦେଖିପାରିବା ନହେଲେ ଦେଖିପାରିବା ନାହିଁ, ଚକ୍ଷୁ କାର୍ଯ୍ୟ କରିବ ନାହିଁ, ସେହିଭଳି ଭାବରେ ସବୁ ଜିନିଷ ଫର୍ ଏକ୍ଜାମ୍ପଲ୍ ଆୱାର ଆଇଜ୍ ଆଜ୍ ଲଙ୍ଗ୍ ଆଜ୍ ଦ ସନ୍ସାଇନ୍ ଇଜ୍ ଦେୟାର୍ ଆୱାର ଆଇଜ୍ ଆର୍ ୟୁଜ୍ଫୁଲ୍ ଟୁ ଏ ସର୍ଟେନ୍ ଏକ୍ସଟେଣ୍ଟ, ଆଖିରେ ମଧ୍ୟ ସବୁ ଦେଖିଥିବା ତା ନୁହଁ, ବହୁତ ଜିନିଷ ଅଛି ଆମେ ଦେଖିପାରୁ ନାହିଁ, ବଟ୍ ଇନ୍ ଦ ଆବସେନ୍ସ ଅଫ୍ ସନ୍ସାଇନ୍ ଦ ଆଇଜ୍ ଆର୍ ୟୁଜ୍ଲେସ୍, ଯଦି ଲାଇଟ୍ ନାହିଁ ତାହେଲେ ଆମ ଚକ୍ଷୁ କାର୍ଯ୍ୟ କରିବ ନାହିଁ। ଲର୍ଡ ଶ୍ରୀକୃଷ୍ଣ ବିଙ୍ଗ ଦ ପ୍ରାଇମେବଲ୍ ଲର୍ଡ ଦ ସୁପ୍ରିମ୍ ଟ୍ରୁଥ୍ ଇଜ୍ କମ୍ପେୟାର୍ ଟୁ ଦି ସନ୍, ସୂର୍ଯ୍ୟ କୃଷ୍ଣ ସୂର୍ଯ୍ୟ ସମ ବୋଲି କୁହାଯାଏ, କମ୍ପେୟାର୍ ଟୁ ଦି ସନ୍, ୱିଦାଉଟ୍ ହିମ୍ ଅଲ୍ ଆୱାର ନଲେଜ୍ ଇଜ୍ ଆଇ ଦ ଫଲ୍ସ ଅର୍ ପାର୍ସଲ୍, ତେଣୁ ଭଗବାନ ବ୍ୟତୀତ ଆମର ଯେଉଁ ଇନ୍ଦ୍ରିୟମାନେ ଅଛନ୍ତି ସେଇଟା କିଛି ତା'ର ମୂଲ୍ୟ ନାହିଁ, ବା ଟିକେ ଅଳ୍ପ କିଛି ମୂଲ୍ୟ ଥାଇପାରେ। ଦ ଅପୋଜିଟ୍ ଅଫ୍ ଦ ସନ୍ ଇଜ୍ ଦ ଡାର୍କନେସ୍ ଆଣ୍ଡ ସିମିଲାରଲି ଦ ଅପୋଜିଟ୍ ଅଫ୍ କୃଷ୍ଣ ଇଜ୍ ମାୟା ଅର୍ ଇଲ୍ୟୁଜନ୍, ସୂର୍ଯ୍ୟ ଯୁଆଡ଼େ ଯିବେ ଅନ୍ଧକାର ଭାଗିବ, ଅନ୍ଧକାର ପାଇବନି, ଏ ଘର ଭିତରେ ମୁଁ ରହିଛି କୋଟିଏ ବର୍ଷ ହେଲାଣି ରହିଲାଣି, ସୂର୍ଯ୍ୟ କିରଣ ପଡ଼ିଲେ ବା ଲାଇଟ୍ଟେ ଲଗେଇଦେଲେ ସେ କହିବେ ହେ ଏତେ ବର୍ଷ ମୁଁ ରହିଛି ତୁ କ'ଣ ଆସିବୁ, ଲାଇଟ୍ ଲାଗିଲା ମାନେ ସେ ଚାଲିଲା ଦୁଇଟିକି ପଳେଇବ ପଳେଇବ, ସେହିଭଳି ଭାବେ ସୂର୍ଯ୍ୟ ଯୁଆଡ଼େ ଯିବେ ସୂର୍ଯ୍ୟ ଯଦି ଚାହିଁବେ ବି ଅନ୍ଧକାର ଦେଖିବା ପାଇଁ ଦେଖିପାରିବେ ନାହିଁ, ସେମିତି ଭଗବାନ ହେଉଛନ୍ତି ସୂର୍ଯ୍ୟ ସହ ମାୟା ହେଉଛି ଅନ୍ଧକାର, ମାୟା ସେଭଳି ଭଗବାନ ପଛପଟେ ଥାଏ ଆଗପଟେ ରହିପାରିବ ନାହିଁ। ଦ ଡିଭୋଟିଜ୍ ଲର୍ଡ କ୍ୟାନ୍ ସି ଏଭ୍ରିଥିଂ ଇନ୍ ଟ୍ରୁ ପର୍ସପେକ୍ଟିଭ୍ ଡ୍ୟୁ ଟୁ ଦ ଲାଇଟ୍ ଡିସିମିନେଟେଡ୍ ବାଇ ଲର୍ଡ କୃଷ୍ଣ, ଭଗବାନର ଭକ୍ତମାନେ ପ୍ରକୃତ ସ୍ଥିତି ଜାଣିପାରିବେ ଆଲୋକରେ ଯେମିତି ଆମେ ଦେଖିପାରୁଛେ, ସେହିଭଳି ଭାବରେ ଏ ଯେଉଁ ରହିଛି ଡ୍ୟୁ ଟୁ ଲାଇଟ୍ ଭଗବାନଙ୍କ ଠାରୁ ଯେଉଁ ଆଲୋକ ଆସୁଛି ସେ ଆଲୋକରେ ଆମେ ସବୁ ଦେଖିପାରିବା। ଓଂ ଅଜ୍ଞାନ ମିନାନ୍ଦସ୍ୟ ଜ୍ଞାନାଞ୍ଜନ ଶଳାକୟା ଚକ୍ଷୁରୋନ୍ମିଳିତ ଜେନ ତସ୍ମୈ ଶ୍ରୀ ଗୁରବେ ନମଃ, ଚକ୍ଷୁ ପ୍ରଦାନ କରିବେ, ତା ପୂର୍ବରୁ କ'ଣ ଆମେ ଚକ୍ଷୁ ନଥିଲା କି, ସେ ଚକ୍ଷୁ ଥିଲା କିନ୍ତୁ ସେ ଚକ୍ଷୁରେ ଆମେ ଭଗବତ ବସ୍ତୁକୁ ଦେଖିପାରୁନଥିଲେ। ଭଗବାନ ଆମର ଭାଗବତଙ୍କ ଗୋଟେ ଶ୍ଳୋକ ଅଛନ୍ତି ପ୍ରଥମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ ଶ୍ଳୋକ ତିନିରେ ପ୍ରଭୁପାଦ ମହାରାଜ କହିଛନ୍ତି ଭାଗବତ ଏଭଳି ଶାସ୍ତ୍ର, ଏ ଗୋଟେ ଟର୍ଚ୍ଚ ଲାଇଟ୍, ଏ ଟର୍ଚ୍ଚ ଲାଇଟ୍, ଟର୍ଚ୍ଚ ଲାଇଟ୍ ରାତିରେ ଅନ୍ଧକାର ହେଇଯାଉଛି ସବୁ ଆମର ଯେଉଁ ଆସୁଛନ୍ତି ଗେଷ୍ଟ ହାଉସ୍ ଟର୍ଚ୍ଚ ଧରିକି ଆସୁଛନ୍ତି, ଅନ୍ଧକାରକୁ ଦୂର କରିବା ପାଇଁ ଟର୍ଚ୍ଚ ଧରିକି ଆସୁଛନ୍ତି, ସେହିଭଳି ଭାବରେ ଭାଗବତ ହେଉଛି ଟର୍ଚ୍ଚ ଲାଇଟ୍, ଭଗବାନ ଜାଣିବାର ଟର୍ଚ୍ଚ ଲାଇଟ୍ ହେଉଛି ଏଇଟା। ଭଗବାନ ତିନି ଭାବରେ ଅନୁଭୂତ ହୁଅନ୍ତି, ବ୍ରହ୍ମ ପରମାତ୍ମା ଏବଂ ଭଗବାନ, ତାକୁ ଜାଣିବା ପାଇଁ ଟର୍ଚ୍ଚ ଲାଇଟ୍ ହେଉଛି ଏଇଟା ଭାଗବତମ୍। ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ତୃତୀୟ ଶ୍ଳୋକରେ ପ୍ରଭୁପାଦ ମହାରାଜ ଭାଷ୍ୟ ଦେଇଛନ୍ତି ସେ କଥା, ଦେୟାରଫୋର୍ ଇଟ୍ ଇଜ୍ ନେସେସରି ଦାଟ୍ ୱି ମଷ୍ଟ ଅଲୱେଜ୍ ବି ଇନ୍ ଦ ସାଇଟ୍ ଅଫ୍ ଲର୍ଡ କୃଷ୍ଣ, ସୋ ଦ୍ୟାଟ୍ ୱି କ୍ୟାନ୍ ସି ବୋଥ୍ ଆୱାର ସେଲ୍ଫ ଆଣ୍ଡ ଦ ଲର୍ଡ ୱିଥ୍ ଇଜ୍ ଡିଫରେଣ୍ଟ ଏନର୍ଜିଜ୍, ତେଣୁ ଆମେ ଯଦି ଭଗବାନଙ୍କ ସହ ଯୁକ୍ତ ହେଇକି ରହିବା ତାହେଲେ ଆମେ ସବୁକିଛି ଦେଖିପାରିବା, ଭଗବାନଙ୍କୁ ଜାଣିପାରିବା, ଭଗବାନଙ୍କର ପ୍ରିୟ ବ୍ୟକ୍ତିମାନଙ୍କୁ ଜାଣିପାରିବା, ଏସବୁ ଜାଣିପାରିବା। ଆଜ୍ ୱି କ୍ୟାନଟ୍ ସି ଏନିଥିଂ ଇନ୍ ଦ ଆବସେନ୍ସ ଅଫ୍ ଦ ସନ୍, ସୋ ଅଲ୍ସୋ ୱି କ୍ୟାନଟ୍ ସି ଏନିଥିଂ ଇନକ୍ଲୁଡ଼ିଂ ଆୱାର ଓନ୍ ସେଲ୍ଫ, ଅନ୍ଧକାରରେ ଆମେ ନିଜକୁ ମଧ୍ୟ ଦେଖିପାରିବା ନାହିଁ। ୱିଦାଉଟ୍ ଦ ଫ୍ୟାକ୍ଚୁଆଲ୍ ପ୍ରେଜେନ୍ସ ଅଫ୍ ଦ ଲର୍ଡ, ୱିଦାଉଟ୍ ହିମ୍ ଅଲ୍ ଆୱାର ନଲେଜ୍ ଇଜ୍ କଭର୍ଡ଼ ବାଇ ଇଲ୍ୟୁଜନ୍, ଭଗବାନଙ୍କୁ ଛଡ଼ା ଆଉ ସବୁ ମାୟା। ଏ ଚତୁଷ୍ଠୀ ଭାଗବତର ଗୋଟେ ଶ୍ଳୋକ ଅଛି ଏଇଟା, ରିତୀର୍ଥଂ ଯତ୍ ପ୍ରତୀୟତ ନ ପ୍ରତୀୟତ ତାତ୍ମୁନି ତଦ୍ବିଦ୍ୟା ଆତ୍ମ ମାୟା ଯଥା ଭାସ ଯଥା ତମ, ଭଗବାନ ବ୍ୟତୀତ ଆଉ ଯାହା ସବୁ ସେ ମାୟା, ଏ ଚତୁଷ୍ଠୀ ଭାଗବତର ଗୋଟେ ଶ୍ଳୋକ। ତେଣୁ ଏଇ ରତିର୍ଣ୍ଣ କୃଷ୍ଣେ ଈଶ୍ୱରେ ଇହ ଜଗତି ଦେହିନା, ଏଇ ଯେଉଁ କହିଲେ ଯୁବାଂ ଶ୍ରାଗ୍ୟତମ କାହିଁକି କହିଲେ, ସନାତନ ଗୋସ୍ୱାମୀ ସେ ତା ଭିତରେ ପ୍ରବେଶ କଲେ, ସେ ଶ୍ଳୋକ ସେଇ ଶବ୍ଦ ଭିତରେ ପ୍ରବେଶ କଲେ, ଶବ୍ଦ ଭିତରେ ଏସବୁ ବାହାରିଲା, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ସେ ଶ୍ରାଗ୍ୟତମ ଯେଉଁ କୁହାଗଲା ଯୁବାଂ ଶ୍ରାଗ୍ୟତମ, ସେଇ ତାହାର ଭିତରେ ପ୍ରବେଶ କରିକି ଏଇଟା ବାହାର କଲେ, ଇହ ଜଗତି ଏ ଜଗତରେ କ'ଣ ହେଇଛି ଘଟଣା, ଇହ ଜଗତି ଦେହିନା, ଦେବତା ସମସ୍ତେ ଦେହ ଧାରଣ କରିଛନ୍ତି, ଦେହି ଦେହି ଏବଂ ଦେହ ଭିତରେ ତଫାତ ଲୋକମାନେ ଜାଣନ୍ତି ନାହିଁ, ଯିଏ କେବଳ ଏତିକି ଜାଣିଯିବ ଅନ୍ତରଙ୍ଗ ଜ୍ଞାନ ଚକ୍ଷୁଷା, ତେର ଅଧ୍ୟାୟରେ ଅନ୍ତିମରେ ସେ ସବୁଟି କହିଲେ ଯେଉଁ ରହିଛନ୍ତି କ୍ଷେତ୍ର କ୍ଷେତ୍ର ବ୍ୟୟରେ ଏବଂ ଅନ୍ତରଙ୍ଗ ଜ୍ଞାନ ଚକ୍ଷୁଷା ଭୂତ ପ୍ରକୃତି ମୋକ୍ଷଙ୍କୁ ଯେ ବିଦୁ ଯାଆନ୍ତି ତେ ପରମ, ଯେ ଲୋକମାନେ ଜାଣନ୍ତି ନାହିଁ ଦେହ ଏବଂ ଦେହ ଭିତରେ ତଫାତ ଜାଣନ୍ତି ନାହିଁ, ଭଗବତ ଗୀତା ଆରମ୍ଭରେ ସେ ଜ୍ଞାନ ଦିଆଗଲା ଦେହି ନସ୍ମିନ୍ ଯଥା ଦେହେ, ଦେହି ଏବଂ ଦେହ ଭିତରେ ତଫାତ୍ ରହିଛି, ଶତକଟା ଅନେଶତ ଭାଗ ଲୋକ ଜାଣନ୍ତି ନାହିଁ ସେ କଥା, ଯିଏ ଜାଣିବ ସେ ଶ୍ରେଷ୍ଠ ଗତି ଲାଭ କରିବ। ତେଣୁ ଏଇଠି କହିଲେ ସନାତନ ଗୋସ୍ୱାମୀ ଦେହି ନା, ଯେଉଁମାନେ ଦେହ ଧାରଣ କରିଛନ୍ତି ସେମାନେ ଦେହି, ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି ଋଷି ଦେବତା ମାନେ ସମସ୍ତେ ତେଣୁ ସେଠି କୁହନ୍ତି ଦେହି ନା ଋଷି ଦେବ ନାରାୟଣ ମଧ୍ୟ, ଖାଲି ମନୁଷ୍ୟମାନଙ୍କ କଥା କୁହାଯାଉ ନାହିଁ, ଋଷିମାନଙ୍କ କଥା ବି କୁହାଯାଉଛି, ଦେବତାମାନଙ୍କ କଥା ମଧ୍ୟ କୁହାଯାଉଛି। ଋଷି ନାରାୟଣ ଦେହିନା ଋଷି ଦେବ ନାରାୟଣ ମଧ୍ୟ ନୂନଂ ନିଶ୍ଚିତ ଯୁବାମେବ ଶ୍ଲାଘ୍ୟତମୌ। ମୁଁ ଭାବୁଥିଲି ଖାଲି ମନୁଷ୍ୟମାନଙ୍କ ଭିତରେ ନା, ଏଇଠି ଦେଖନ୍ତୁ ସନାତନ ଗୋସ୍ୱାମୀ ବାହାର କଲେ, ତା ଭିତରେ ପ୍ରବେଶ କରିଛନ୍ତି ସିଏ। ସେ କହିଲେ ଖାଲି ମନୁଷ୍ୟ ନୁହଁ, ଦେହିନାମ ଶବ୍ଦ ବ୍ୟବହାର କରାଗଲା ନା, ଦେହିନାମ ଶବ୍ଦ କାହିଁକି କୁହାଗଲା, ଏଇଥିପାଇଁ କୁହାଗଲା ଦେହିନାମ, ଦେବତାମାନେ ମଧ୍ୟ ଦେହି, ଆମେ ମଧ୍ୟ ଦେବତା ଥିଲେ, ଆମେ ମଧ୍ୟ ଦେବତା ଥିଲେ, ପ୍ରାର୍ଥନା କରିଥିଲେ ଭଗବାନ ପ୍ରଭୁ ଆମକୁ ଦିଅନ୍ତୁ ଭାରତବର୍ଷରେ ଗୋଟେ ମନୁଷ୍ୟ ଜନ୍ମ ଦିଅନ୍ତୁ। ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରିଛି, ଆମେ ଆସିବ ସନ୍ଧ୍ୟାବେଳେ ରାତିରେ ଯେଉଁ କଥା କହୁଛେ ଆସିବ ସେ କଥା, ଏଇଟା ଆସିବ କେଉଁ ଲୋକରେ ସେଇଟା କହିଛନ୍ତି ଦେବତା, ସେମାନେ ପ୍ରାର୍ଥନା କରି ଦେବତାମାନେ ପ୍ରାର୍ଥନା କରିଛନ୍ତି, ସେମାନେ କହୁଛନ୍ତି ଅହୋ, ସେ କହିବେ ଇଏ ଯେଉଁ ଦେବତା ମନୁଷ୍ୟମାନେ ମନୁଷ୍ୟମାନେ ପ୍ରାପ୍ତ ହୋଇଛନ୍ତି, ଭାରତବର୍ଷରେ ଜନ୍ମ ହୋଇଛନ୍ତି, ମାନସ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି, ସେମାନେ କେତେ ଭାଗ୍ୟବାନ। ସେଥିପାଇଁ ମହାପ୍ରଭୁ କହିଲେ ଭାରତ ଭୂମିରେ ମନୁଷ୍ୟ ଜନ୍ମ ହେଲେ ଯାହାର ଜନ୍ମ ସାର୍ଥକ କରିକର ପରୋପକାର, ଭାରତ ଭୂମିରେ ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି ସେମାନେ ସାଧାରଣ ବ୍ୟକ୍ତି ନୁହନ୍ତି। ସେମାନେ ଅହୋ ଅମିଷାମ କିମକାରି ଶୋଭନମ ପ୍ରସନ୍ନ ଏଷାଂ ସୁଦୁତୁ ସ୍ୱୟଂ ହରି ଯେଇ ଜନ୍ମ ଲବ୍ଧ ନୃଷୁ ଭାରତ ଆଦିରେ ମୁକୁନ୍ଦ ସେବ ପୈକଂ ସୃହା ହିନ। ଦେବତାମାନେ ପ୍ରାର୍ଥନା କରୁଛନ୍ତି, ଆମେ ବି ଦେବତା ନଥିଲୁ ବୋଲି କହିହେବ ନାହିଁ, ଦେବତାମାନେ ଯେମିତି ପ୍ରାର୍ଥନା କରୁଛନ୍ତି ଆମେ ବି ସେମିତି ପ୍ରାର୍ଥନା କରୁଥିବା, ସେଥିପାଇଁ ଆମେ ଭାରତବର୍ଷ ଜନ୍ମ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଥିବା, ଏଇଟା ମନା କରିଦେଇ ହେବ ନାହିଁ, କାଟିଦେଇ ହେବ ନାହିଁ, ଶାସ୍ତ୍ର ଅନୁସାରେ ଆମେ କହୁଛେ ଦେବତାମାନେ ପ୍ରାର୍ଥନା କରୁଛନ୍ତି ପ୍ରଭୁ ଅହୋ ଅମିଷାମ କିମକାରି ଶୋଭନମ, ଏମାନେ ଯେଉଁ ଅଛନ୍ତି ଏମାନେ କ'ଣ ଶୋଭନ କରିଥିଲେ, କ'ଣ ମଙ୍ଗଳ କାର୍ଯ୍ୟ କରିଥିଲେ, ଯେମିତି ଆପଣମାନେ କିଏ ଫୁଲ ଗୁଞ୍ଚୁଛନ୍ତି କିଏ କ'ଣ କରୁଛନ୍ତି ସବୁ ସେବାରେ ଲାଗିଛନ୍ତି, ସେଥିପାଇଁ ସେ କହୁଛନ୍ତି ଦେବତାମାନେ କହୁଛନ୍ତି କିମକାରି ଶୋଭନ କ'ଣ କରିଥିଲେ ସେ, କ'ଣ ହେଲା କି ଭଗବାନ ଯଦି କହିବେ କ'ଣ କ'ଣ ହେଲା କି ଅସୁବିଧା ନା ସୁବିଧା କ'ଣ ହେଲା ନା, ଅହୋ ଅହୋ ଅମିଷା କିମକାରି ପ୍ରସନ୍ନ କେ ସାଙ୍ଗ ସୁଦୁତୁ ସ୍ୱୟଂ ହରି, ବା ଆପଣ ତାଙ୍କ ଉପରେ ପ୍ରସନ୍ନ ହୋଇଯାଇଛନ୍ତି, କାହିଁକି ନା ଯେଇ ଜନ୍ମ ଲବ୍ଧ ନୃଷୁ ଭାରତ ଆଦିରେ ଭାରତ ବର୍ଷରେ ମନୁଷ୍ୟ ଜନ୍ମ ସେମାନେ ପ୍ରାପ୍ତ ହୋଇଛନ୍ତି, ମନୁଷ୍ୟ ଶରୀର ପ୍ରାପ୍ତ ହୋଇଛନ୍ତି, ଯେଇ ଜନ୍ମ ଲବ୍ଧ ନୃଷୁ ଭାରତ ଆଦିରେ ମୁକୁନ୍ଦ ସେବ ପାଇଁ କ'ଣ ଶୁଭାଇ ନ। ଦେଖନ୍ତୁ ଆମେ ଏଠି ରହିଥିଲେ ବୋଲି ଭଗବାନଙ୍କର ସେବା କରିବା ପାଇଁ ଆମେ ସୁଯୋଗ ମିଳିଲା, ସୁଯୋଗ ମିଳିଲା, ଆମେ ଯଦି ନଥାନ୍ତୁ ସୁଯୋଗ ମିଳିଥାନ୍ତା, ଏ ଭାରତବର୍ଷରେ ଏଇ ମହାନତା ରହିଛି ଭାରତବର୍ଷ। ତେଣୁ ଦେବତାମାନେ ପ୍ରାର୍ଥନା, ଆମେ ଯେ ଦେବତା ନଥିବା ଆମେ ପ୍ରାର୍ଥନା କରିନୁ ତ କହିହେବ ନାହିଁ, ସେଥିପାଇଁ ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ଭାରତବର୍ଷ ପାଇଛେ, କିନ୍ତୁ ଆମେ ଜାଣିପାରୁନେ ଆମର ମହାନତା ଭାରତବର୍ଷରେ ମନୁଷ୍ୟ ଜନ୍ମ ପ୍ରାପ୍ତର ଯେଉଁ ମହାନତା ଆମେ ଜାଣିନାହିଁ, ଆମେ ଚାହୁଁଛେ ପାଶ୍ଚାତ୍ୟ ଜଗତକୁ ଯିବା ପାଇଁ ଟଙ୍କା ରୋଜଗାର କରିବା ପାଇଁ। ଯେତେବେଳେ ଶ୍ରୀ ପ୍ରଭୁପାଦ ମହାରାଜ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ଆମର ଗୁରୁଦେବ ମଧ୍ୟ ଯାଇଥିଲେ, ତାଙ୍କର ସହିତ କଥା ହେଇଥିଲା, ସେ କଥା ସେ କହିଲେ ଆମେ ଭାରତବର୍ଷରେ ଜନ୍ମ ହୋଇଛୁ, ଆମେ ବହୁତ ସଂସ୍କୃତି ରହିଛି, ଆମେ ଆସିଛୁ ଦେବା ପାଇଁ, ଆମେ ନେବା ପାଇଁ ଆସିନୁ ଏଠିକି। ତେଣୁ ସେଥିରେ କନ୍ଭିନ୍ସ ହୋଇଯାଇଥିଲେ ଆମର ଗୁରୁଦେବ, ତେଣୁ ସିଏ ମୋତେ ଛାଡ଼ିଦେବାକୁ ଚାହିଁଲେ, ଡକ୍ଟରେଟ୍ ଯେଉଁ କରୁଥିଲେ ଛାଡ଼ିଦେବି, ନା ନା ତୁମେ ଡକ୍ଟରେଟ୍ କରିସାର, ତାପରେ ତୁମର ସେବା ଅଛି, ଡକ୍ଟରେଟ୍ କରିସାରିଲେ ବୈଜ୍ଞାନିକମାନଙ୍କୁ ପ୍ରଚାର କଲେ ଭଗବାନ କଥା ବୈଜ୍ଞାନିକ ଭିତରେ ପ୍ରଚାର କଲେ। ତେଣୁ ଇଏ ଯେଉଁ ମନୁଷ୍ୟ ଜନ୍ମ ଦେହୀମାନେ ଯେତେ ଜନ୍ମ ଅଛି, ପଶୁପକ୍ଷୀ ତ ଏଇ 84 ଲୋକ ରହିଛି ପୃଥିବୀରେ ଅଛନ୍ତି, କିନ୍ତୁ ଉନ୍ନତର ଲୋକମାନଙ୍କୁ ଯେଉଁ ରହିଛନ୍ତି, କିଏ ଋଷିମାନେ ଅଛନ୍ତି, କିଏ ଦେବତାମାନେ ଅଛନ୍ତି, ଏସବୁ ଅଛନ୍ତି, ତାଙ୍କ ମଧ୍ୟରେ ଦେହ ଦେହିନାମ ଏମାନେ ସବୁ ଦେହି, ଏମାନଙ୍କ ମଧ୍ୟରେ ନାରାୟଣ ମଧ୍ୟ ନୂନ ହେଇପାରେ ନହେଇପାରେ ନୁହଁ, ନୂନ ନିଶ୍ଚିନ୍ତ ଭାବରେ ଏଥିରେ କୌଣସି ସନ୍ଦେହ ନାହିଁ, ନୂନ ଶବ୍ଦ ବ୍ୟବହାର କଲା କରାଗଲା, କାହିଁକି ନା ପ୍ରାଧାନ୍ୟ ଦେବା ପାଇଁ, ନୂନ ନୂନ ଶବ୍ଦ ବ୍ୟବହାର ନ କରିଥିଲେ ମଧ୍ୟ ତା'ର ମିନିଂ କିଛି ଅସୁବିଧା ହୋଇନଥାନ୍ତା, କିନ୍ତୁ ପ୍ରାଧାନ୍ୟ ଦେବା ପାଇଁ ନିଶ୍ଚିନ୍ତ ଭାବରେ ଯୁବାମେବ, ଆଉ କେହି ନୁହଁ ଯୁବାମେବ, ଆପଣ ଦୁଇ ଜଣ ଯୁବାମେବ, ଏବେ ଶବ୍ଦ ଅଛି ନା, ନୂନାଂ ଦେହିନାମ ଇହ ଦେବୀ ନାରାୟଣ କ୍ଷୀରଗୁରୁ ଏବେଟା ସେ ଆଡ୍ କରିଛନ୍ତି, ଯୁବାମେବ ଶ୍ଲାଘ୍ୟତମୌ ପ୍ରଶଂସନୀୟ, ସବୁଠାରୁ ଶ୍ରେଷ୍ଠ ପ୍ରଶଂସନୀୟ ଆପଣ ଦୁଇ ଜଣ ପର, କାହିଁକି ନା ହଁ ସ୍ୱାଗତ କହିଲେ ଭକ୍ତ ଶ୍ଲାଘ୍ୟ, ଜଣେ ଭକ୍ତ ହୋଇଗଲା ମାନେ ସେ ପ୍ରଶଂସନୀୟ, ସାଧାରଣ ଲୋକମାନଙ୍କଠୁ ଯେଉଁମାନେ ନିଚ ସ୍ତରରେ ଅଛନ୍ତି ତାଙ୍କଠୁ ବହୁତ ଉନ୍ନତ ସ୍ଥିତିରେ ସେମାନେ ଆସିଲେ, ଭକ୍ତ ସ୍ତରକୁ ଆସିଲେ ମାନେ ବହୁତ ଉନ୍ନତ ସ୍ଥିତିକୁ ଆସିଗଲେ ସେମାନେ, ସାଧାରଣ ମନୁଷ୍ୟ ସେମାନେ ନୁହନ୍ତି, ଭାଗ୍ୟବାନ ଜୀବ ସେମାନେ, ଗୁରୁକୃଷ୍ଣ ପ୍ରସାଦ ପାଇଁ ଭକ୍ତିଲତା ପ୍ରାପ୍ତ ହେଲେ ସେମାନେ ଭାଗ୍ୟବାନ। କିନ୍ତୁ ପ୍ରେମ ଭକ୍ତ ଯେଉଁମାନେ ଭାଗ୍ୟତର, ସବୁ ଭକ୍ତ ସମାନ ନୁହନ୍ତି, ତିନି ସ୍ତର କାଟେଗୋରି ଅଛି, ଗୋଟେ ହେଉଛି କ'ଣ କନିଷ୍ଠ ମଧ୍ୟମ ଉତ୍ତମ, ତିନି ପ୍ରକାର କ୍ୟାଟେଗୋରି ଅଛି, ସବୁ ଭକ୍ତ ଏକ ସମାନ ନୁହଁ, ଅଲଗା ଅଲଗା କ୍ୟାଟେଗୋରି ଅଛି, ତାଙ୍କର ଡେଫିନେସନ୍ ରହିଛି କ'ଣ କନିଷ୍ଠ ଭକ୍ତ କିଏ, ମଧ୍ୟମ ଭକ୍ତ କିଏ, ଉତ୍ତମ ଭକ୍ତ କିଏ, ଆମେ ସେଇଟା ବର୍ଣ୍ଣନା କରିବା ନାହିଁ। କିନ୍ତୁ ଏଠି କହୁଛନ୍ତି ପ୍ରେମ ଭକ୍ତ ଯେଉଁମାନେ ପ୍ରେମ ସ୍ତରକୁ ଯେଉଁମାନେ ଗଲେଣି, ଆମେ କହିଲେ ନା ପ୍ରେମ ସ୍ତର ଭାବ ପର ସ୍ତର ହେଉଛି ପ୍ରେମ ସ୍ତର, ପ୍ରେମ ସ୍ତରକୁ ଯେଉଁମାନେ ଗଲେଣି ସେମାନେ ଶ୍ରାଗ୍ୟତର, ପ୍ରେମ ସ୍ତରକୁ ଯେଉଁମାନେ ଗଲେଣି ସେମାନେ ଶ୍ରାଗ୍ୟତର, ସେମାନେ ଏ ନିମ୍ନ ସ୍ତରରୁ ନୁହନ୍ତି, ଉଚ୍ଚ ସ୍ତରରୁ ଗଲେଣି। ସ୍ନେହ ବିଶେଷ ବା ସ୍ନେହ, ତୁମର ଯେଉଁ ପୁତ୍ର ପ୍ରତି ଯେଉଁ ସ୍ନେହ ରହିଛି, ତୁମେ ହେଉଛ ଶ୍ରାଗ୍ୟତମ, ସବୁଠାରୁ ଶ୍ରେଷ୍ଠ ସ୍ଥିତିରେ ତୁମେ ଅଛ, ଶ୍ରାଗ୍ୟତମ ପରମ ସ୍ତୁତି ଯୋଗ୍ୟ, ତୁମକୁ ପ୍ରକୃତିରେ ଆମେ ପୂଜା କରି ତୁମେ ସ୍ତୁତି ହେବା କଥା, ତୁମେ ସ୍ତୁତି ଯୋଗ୍ୟ, ଭଗବାନ ଯେଉଁଭଳି ଭାବରେ ସ୍ତୁତି ଯୋଗ୍ୟ, ଭଗବାନ ଯେଉଁଭଳି ଭାବରେ ପୂଜାର ଯୋଗ୍ୟ, ସେହିଭଳି ଭାବରେ ତାଙ୍କର ଭକ୍ତ ମଧ୍ୟ ସେହିଭଳି ଭାବେ ପୂଜାର ଯୋଗ୍ୟ। ସେମାନେ ଭଗବାନ କହିଲେ ମଦ୍ ଭକ୍ତ ପୂଜା ଅଧିକା, ମୋର ପୂଜା ଠାରୁ ମୋର ଭକ୍ତର ପୂଜା ଅଧିକା, ତେଣୁ ଆପଣ ପରମ ସ୍ତୁତି ଯୋଗ୍ୟ, ଆପଣ ଯୋଗ୍ୟ, ଶ୍ରେଷ୍ଠ ସ୍ତୁତି ପ୍ରାପ୍ତ ଭାବେ ଆପଣ ଯୋଗ୍ୟ। ହେ ମାନଦ ଇତି ଜୁଆଭ୍ୟା, ମାନଦ ମାନ ସେ ଦେଉଛନ୍ତି, ସେ ସମସ୍ତେ ମାନ ପ୍ରଦାନ କରୁଛନ୍ତି, କିନ୍ତୁ ପ୍ରକୃତରେ ସେମାନେ ମାନ୍ୟ, ସେମାନେ ହିଁ ତାଙ୍କୁ ସମସ୍ତେ ତାଙ୍କୁ ପ୍ରଶଂସା କରିବା କଥା। ହେ ମାନଦ ଇତି ଜୁଆଭ୍ୟାମ ଏବଂ ଅସ୍ମାକମ ଅପି ଲୋକେ ମାନୋ ଦତ୍ତ ଇତି ଭାବ, ମାନଦର ଅର୍ଥ ହେଉଛି ଏଇଟା କ'ଣ, ଅସ୍ମାକମ ଅପି ଲୋକେ ଆମେ ସବୁ ଯେଉଁମାନେ ଅଛୁ ଏ ଲୋକରେ ଆମେ ସବୁ ରହିଛୁ, ମାନୋ ଦତ୍ତ ଆପଣ ମାନ ପ୍ରଦାନ କରୁଛନ୍ତି, ଆପଣ ଆମକୁ ମାନ ଦେଉଛନ୍ତି, ବା ଆମେ ମଧ୍ୟ ଆମେ ଆପଣଙ୍କୁ ମାନ ଦେବୁ, ମାନଦ ଆପଣ ପ୍ରକୃତରେ ମାନ ପାଇବା ଯୋଗ୍ୟ, ମାନଦ ଏଇ ଭାବରେ ଏଇ କଥାଟି କୁହାଯାଇଛି। ଏଇ ଶ୍ଲୋକଟି 46-30 ଦୁଇଟି ଶ୍ଲୋକରେ କହିବେ, ଆଉ ଶ୍ଲୋକଟି ପାଠ କରିଦେବା ଟିକେ ସମୟ ତ ଅଛି, ତେଣୁ 31 ଶ୍ଲୋକରେ କୁହାଯାଉଛି, କହୁଛନ୍ତି ଏତୌ ହି ବିଶ୍ୱସ୍ୟ ଚ ବୀଜ ଯୋନି ରାମ ମୁକୁନ୍ଦ ପୁରୁଷ ପ୍ରଧାନମ ଅନ୍ୟଭୂତେଷୁ ବିଲକ୍ଷଣସ୍ୟ ଜ୍ଞାନସ୍ୟ ଚେ ଜ୍ଞାନସ୍ୟ ଚେସା ଇମୌ ପୁରାଣୌ। ଏତୌ ବିଶ୍ୱସ୍ୟ ଚ ବୀଜ ଯୋନି, ଏମାନେ ହେଉଛନ୍ତି କ'ଣ ଶ୍ଲୋକ 31 ନା 31, ଏମାନେ ହେଉଛନ୍ତି ରାମ ମୁକୁନ୍ଦ ଚ ଏତୌ, ମୁକୁନ୍ଦ ଶବ୍ଦ କାହିଁକି ବ୍ୟବହାର କଲେ, ରାମ ମୁକୁନ୍ଦ କାହିଁକି କହିଲେ, ଏସବୁ ରହିଛି, ବହୁତ କଥା ରହିଛି ଆ ଭିତରେ। ଏତୌ ରାମ ମୁକୁନ୍ଦ ଚ ଏତୌ, ଏଇ ଯେଉଁ ଦୁଇ ଜଣ ଦୁଇ ବଚନରେ ଆସିବ ଏତୌ ଶବ୍ଦ ଆସିବ, ଏତୌ ରାମ ମୁକୁନ୍ଦ ଚ ଏତୌ ବିଶ୍ୱସ୍ୟ ବୀଜ ଯୋନି, ବିଶ୍ୱର ଇଏ ହେଉଛନ୍ତି ବୀଜ ପ୍ରଦାନକାରୀ ପିତା ଏବଂ ମା ମଧ୍ୟ ଗର୍ଭ ଧାରଣକାରୀ ମା, ପିତାହମ ସେ ଜଗତ ମାତା ଧାତା ପିତାମହ ଭଗବାନ କହିଲେ, ତେଣୁ ନିମିତ୍ତ ଏବଂ ଉପାଦାନ ହୋତୌ ନନୁ ପୁରୁଷ ପ୍ରଧାନ ୟୋ ବୀଜ ଜନିତ ପ୍ରସିଦ୍ଧତ୍ୱ ମା, ସେ ବୀଜ ପ୍ରଦାନକାରୀ ପିତା ଭଗବାନ ମଧ୍ୟ ଅନେକ ସ୍ଥାନରେ କହିଲେ, ହଁ ବୀଜ ପ୍ରଦାନକାରୀ ପିତା କ'ଣ ଯେଉଁ ରହିଛନ୍ତି, ଯେଉଁ ସର୍ବଜୌନି ସେ କୌନ୍ତେୟ ମୂର୍ତ୍ତ ସମ୍ଭବତୀ ଯାହା ତାସାଂ ବ୍ରହ୍ମ ମହତ ଯୋନି, ବହମ ବୀଜପ୍ରଦ ପିତା, ଭଗବାନ ହେଉଛନ୍ତି ବୀଜ ପ୍ରଦାନକାରୀ ପିତା, ତେଣୁ ପୁରୁଷ ଆପଣ ହେଉଛନ୍ତି, ପୁରୁଷ ଆପଣ ହେଉଛନ୍ତି ପ୍ରକୃତିରେ ଉପଭୋଗକାରୀ, ପ୍ରଧାନ ପ୍ରଧାନ କହିଲେ ଶକ୍ତି, ପୁରୁଷ ଏବଂ ପ୍ରଧାନ, ଇମୌ ପୁରାଣୌ ଅନାଦି, ଆପଣ ହେଉଛନ୍ତି ଦୁଇ ଜଣ ପୁରାଣ ପୁରୁଷ, ଆଦ୍ୟଂ ପୁରାଣ ପୁରୁଷ ନବଯୌବନଂଚ, ଇମୌ ପୁରାଣୌ ଭୂତେଷୁ ଅନ୍ୟ, ଜୀବମାନଙ୍କ ଭିତରେ ଆପଣ ପ୍ରବେଶ ହେଇକିରି ବା ଭୌତିକ ଜଗତରେ ପ୍ରବେଶ ହେଇକିରି ଅନ୍ୟ କ'ଣ ହେଉଛି ନା ବିଲକ୍ଷଣସ୍ୟ, ଆପଣ ପ୍ରବେଶ ହେଲେ ମଧ୍ୟ ଆପଣ ସେଥିରେ ସଂଯୁକ୍ତ ହୁଅନ୍ତି ନାହିଁ, ତ ବିଲକ୍ଷଣ ଅନ୍ତର୍ଯ୍ୟାମିନ ଆପଣ ଅନ୍ତର୍ଯ୍ୟାମିନ ରୂପରେ ରୁହନ୍ତି, ଜ୍ଞାନସ୍ୟ କହିଲେ ଚିନ୍ ଜ୍ଞାନସ୍ୟ କହିଲେ ଚିନ୍ ମାତ୍ର ସେ ଆପଣ ସବୁବେଳେ ଆପଣ ଚିତ୍ ସ୍ତରରେ ଥାନ୍ତି, ଚିନ୍ମୟ ସ୍ତରରେ ଥାନ୍ତି ଆପଣ, ବ୍ରହ୍ମ ସ୍ତରରେ ଈଶତେ ଈଶାତେ କହିଲେ ଆପଣ ପ୍ରକାଶ ନାନା ପ୍ରକାଶ ନେଇ ପ୍ରଭବତୀ ଆପଣ ନିଜକୁ ପ୍ରକାଶ କରନ୍ତି ଏହିଭଳି ଭାବରେ ପ୍ରବେଶ ହେଇକରି ଆପଣଙ୍କୁ ଅନ୍ୟ ଦେଖିପାରିବେ ନାହିଁ, ଯେଉଁମାନେ ଭକ୍ତ ସେଇଟାକୁ ଦେଖିପାରିବେ ଆପଣଙ୍କୁ ନହେଲେ ଜାଣିପାରିବେ ନାହିଁ ଆପଣଙ୍କୁ। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି ନାରାୟଣ ତମ ଅଖିଳ ଗୁରୁତ୍ୱ ତା ଆହ, ନାରାୟଣ ସହିତ ଅଖିଳ ଗୁରୁ, ଯାହା ପୂର୍ବ ଶ୍ଳୋକରେ କହିଲେ ନା ନାରାୟଣ ଖିଳ ଗୁରୁ, ନାରାୟଣ ଖିଳ ଗୁରୁ କହିଲେ ନା ସେଇଟା କ'ଣ ନାରାୟଣ ଖିଳ ଗୁରୁ କ'ଣ କହିଲେ ନା ତାର ପୁଣି ବିସ୍ତାର କଲେ କାହିଁକି ଶ୍ଳୋକଟେ କୁହାଗଲା ନା ସେ ଯେଉଁ ପୂର୍ବ ଶ୍ଳୋକରେ କହିଲେ ନାରାୟଣ ଖିଳ ଗୁରୁ, ସେଇଥିପାଇଁ ଏଇଟାକୁ କହିଲେ ନାରାୟଣ ଖିଳ ଗୁରୁ ତା ଗୁରୁତ୍ୱ ଆହ, କେମିତି ନାରାୟଣ ଖିଳ ଗୁରୁ ନା ଏଇଟା କ'ଣ ଏତାବିତି ଏତାଓ ଯେଉଁ କହିଲେ ଏତ ହି ବିଶ୍ୱସ୍ୟ ଅଂଶ ଅଂଶୀ ଅଭିନ୍ନତ୍ୱ ଅଂଶ ଏବଂ ଅଂଶୀ ଭିତରେ ତଫାତ୍ ନାହିଁ, ଭଗବାନ ହେଉଛନ୍ତି ଅଂଶୀ, ଏତେ ତା ଅଂଶ କଳା କଳା କୃଷ୍ଣ, କୃଷ୍ଣ ହେଉଛି ଭଗବାନ ସ୍ୱୟଂ, ଏମାନେ ସବୁ ଅଂଶ, ସେ ହେଉଛନ୍ତି ଅଂଶୀ, ଅଂଶ ଏବଂ ଅଂଶୀ ଭିତରେ କୌଣସି ତଫାତ୍ ନାହିଁ। ବହୁ ମୂର୍ତ୍ତି ଏକ ଏକ ମୂର୍ତ୍ତିକମ୍, ବହୁମୂର୍ତ୍ତି ହେଲେ ମଧ୍ୟ କ'ଣ ଯେଉଁ କୁହାଗଲା ବହୁ କ'ଣ ବହୁ ଭାବରେ ନିଜକୁ କ'ଣ ସେ ନିଜକୁ ବିସ୍ତାର କରନ୍ତି ଯେଉଁ ରହିଛି ଯେଉଁ ବ୍ରହ୍ମ ସଂଗୀତରେ କୁହାଯାଇଛି ଆଦ୍ୟ କ'ଣ ସବୁ ନିଜକୁ ବିସ୍ତାର କରୁଛନ୍ତି ଯେଉଁ ଅଦ୍ୱୈତ ଅଚ୍ୟୁତ ମନାଦି ଅନନ୍ତ ରୂପ, ଅନନ୍ତ ରୂପ ସେ ଧରିଛନ୍ତି କିନ୍ତୁ ଏକ ସେ ଭଗବାନ ବହୁମୂର୍ତ୍ତିକମ ମୃତ୍ତିକମ ଇତି ଏ ତ ଦ୍ୱାଉ ଅପି ଏକ ଏବଂ ନାରାୟଣ ଇତ୍ୟର୍ଥ, ଆପଣ ଦୁଇ ହେଲେ ମଧ୍ୟ ଏକ ନାରାୟଣ ନିଜକୁ ବିସ୍ତାର କରିଛନ୍ତି। ବିଶ୍ୱସ୍ୟ ବିଜଜୋନି ଦ୍ୱାଉ ଅପି ନିମିତ୍ତ ଉପାଦାନ ରୂପ ଦ୍ୱାବି ଏବଂ ପୁରୁଷ ପ୍ରଧାନ, ପୁରୁଷ ଏବଂ ଶକ୍ତି ଏହିଭଳି ଭାବରେ ଆପଣ ଆସିଛନ୍ତି। ଶକ୍ତି ଶକ୍ତି ମଧ୍ୟ ଏହାକ ଭାବ ଏ ଦଶମ ସ୍କନ୍ଧ ଚାଳିଶ ଅଧ୍ୟାୟ ଶ୍ଳୋକ ସାତରେ କଥା କୁହାଯାଇଛି, ଆଉ ଏଇଟା ହେଉଛି ଏକାଦଶ ସ୍କନ୍ଧ ଚବିଶ ଅଧ୍ୟାୟ ଶ୍ଳୋକ ଉଣେଇଶରେ କଥା କୁହାଯାଇଛି, ତେଣୁ ସେ ଶ୍ଳୋକ ସବୁ ଉଦ୍ଧାର କରାଯାଇଛି। ଏବଂ ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ତେଷାଂ ସତ ଯୁକ୍ତାନାଂ ଭଜତାଂ ପ୍ରୀତି ପୂର୍ବକମ୍, ଦଶମ ଅଧ୍ୟାୟ ଦଶମ ଶ୍ଳୋକ, ଇଏ ହେଉଛି ଗୀତା ସାର, ଏଇକୁ ସବୁ ଏହିସବୁ ଉଦାହରଣ ଦେଇକରି ସେ କହୁଛନ୍ତି ସେ ଦୁଇଜଣ ହେଉଛନ୍ତି ପୁରୁଷ ଏବଂ ପୁରୁଷ ଏବଂ କ'ଣ ପୁରୁଷ ଏବଂ ତାଙ୍କର ଶକ୍ତି, ଏହିଭଳି ଭାବରେ ସେ ଦୁଇଜଣ ନାରାୟଣ ମଧ୍ୟ ମହିମାନଞ୍ଚ ପରବ୍ରହ୍ମେତି ଶବ୍ଦିତମ୍, ଏସବୁ ବହୁତ କଥା ରହିଛି ଆମେ ଏଥିରେ ଗତ କହିବା ନାହିଁ। ଏଠି କ'ଣ କହୁଛନ୍ତି ଶ୍ରୀଦ୍ୱାମୀ କହୁଛନ୍ତି ଅଖିଳ ଗୁରୁତ୍ୱମ୍ ଏବଂ ଜନକତ୍ୱେନ ନିୟନ୍ତୃତ୍ୱେନ ଚାହ, ଅଖିଳ ଗୁରୁ କହିଲେ ସେ ଜନକ ଏବଂ ନିୟନ୍ତୃ ନିୟନ୍ତ୍ରଣ କରୁଛନ୍ତି, ଖାଲି ଆମେ ଜନକ ସନ୍ତାନ ଇଏ କରୁଛେ ସନ୍ତାନ ଉତ୍ପନ୍ନ କରୁଛେ କିନ୍ତୁ ପୁଅ ହୋଇଗଲାଣି ଇଏ କ'ଣ ପୁଅ ବାପାକୁ ପଚାରୁନାହିଁ, ପୁଅ ବାପା ଉପରେ ପଳେଇଗଲାଣି, ସେ କ'ଣ ନିୟନ୍ତ୍ରଣ କରିପାରୁନାହାନ୍ତି, ସେ ନିୟନ୍ତ୍ରଣ ବାହାରେ ପଳେଇଗଲାଣି, କିନ୍ତୁ ଭଗବାନ ଖାଲି ସୃଷ୍ଟି କରୁଛନ୍ତି ତା ନୁହଁ, ସବୁକିଛି ତାଙ୍କ ନିୟନ୍ତ୍ରଣରେ ରହିଛି, ଈଶ୍ୱର ପରମ କୃଷ୍ଣ ସବୁକିଛିକୁ ସେ ନିୟନ୍ତ୍ରଣ କରୁଛନ୍ତି, ଗୋଟିଏ ଇଞ୍ଚ ଏପଟ ସେପଟ ହୋଇପାରିବ ନାହିଁ ଭଗବାନଙ୍କର ଅନୁମତି ବିନା, ଆମେ ମନଇଚ୍ଛା କାର୍ଯ୍ୟ କରିପାରିବୁ, ଭଗବାନ ସବୁକିଛି କଣ୍ଟ୍ରୋଲ ରହିଛି, ଚାବି ରହିଛି ସବୁ ପାଖରେ, ସବୁ ଜିନିଷ ଚାବି ରହିଛି, ଚାବି ମୋଡ଼ିଦେଲେ କଥା ବାହାରିବନି ପାଟିରୁ ବାହାରିବ ନାହିଁ, ଗୋଟିଏ ଇଞ୍ଚ ଚାଲିପାରିବ ନାହିଁ। ଗୋଟେ ଗୋଟେ ଥର ଏଇ ଗୋଟେ ଘଟଣାଟି ହେଇଥିଲା, ଥରେ ଦେବତାମାନେ ବହୁତ ତାଙ୍କର ଗର୍ବ ହୋଇଯାଇଥିଲା, ଦେବତାମାନେ ଅସୁରମାନେ କେମିତି ସବୁବେଳେ ତ ଚାଲିଛି ପ୍ରତିଦ୍ୱନ୍ଦ୍ୱିତା ଚାଲିଛି, ଆମ ଭିତରେ ମଧ୍ୟ ଦେବତା ଅସୁର ସଂଗ୍ରାମ ଚାଲିଛି ସବୁବେଳେ, ଆମ ଭିତରେ କିଏ ଜିତୁଛି ସେଇଟା ନିର୍ଭର କରୁଛି ଆମେ ଦେବତା କି ଅସୁର, ଆମ ଭିତରେ ଯଦି ଅସୁର ପ୍ରକୃତି ଜିତି ଯାଉଛି ତାହେଲେ ଆମେ ଅସୁର, ଆମ ଭିତରେ ଯଦି ଦେବତା ପ୍ରକୃତି ଜିତି ଯାଉଛି ତାହେଲେ ଆମେ ଦେବତା। ଯେତେବେଳେ ଭଗବାନ କହୁଛନ୍ତି ଷୋହଳ ଅଧ୍ୟାୟରେ ଦୈବ ଅସୁର ବିଷୟରେ କହୁଛନ୍ତି, ଅର୍ଜୁନ ଚିନ୍ତା କରିଛନ୍ତି ମୁଁ ଅସୁର ନା ଦେବତା, ସେଥିପାଇଁ ଭଗବାନ କହିଲେ ମା ସୂଚ ଦୈବୀ ସମ୍ପଦ ବିମୁଖାୟ, ମା ସୂଚ ସମ୍ପଦ ଦୈବୀ, ତମେ ହେଉଛ ତମେ ସୂଚନା କରଣ, ତମେ ଅସୁର ସ୍ୱଭାବ ନୁହଁ, ତମେ ହେଉଛ ଦେବ ସ୍ୱଭାବ, ସେଥିପାଇଁ ଇଏ କହିଲେ ମା ସୂଚ ବୋଲି କହିଲେ ଭଗବାନ। ତେଣୁ ଇଏ ଦେବତାମାନଙ୍କର ମଧ୍ୟ ଅସୁର ସ୍ୱଭାବ ରହିଛି, ସମସ୍ତଙ୍କ ପାଖରେ ରହିଛି ସ୍ୱଭାବ ସବୁ ରହିଛି, ସବୁକିଛି ଭଗବାନଙ୍କର ରାଷ୍ଟ୍ରି, ତେଣୁ ଦେବତାମାନଙ୍କର ଯେଉଁ ଜିତିଗଲେ ଗର୍ବ ଆସିଗଲା, ବହୁତ ଗର୍ବ ହୋଇଗଲା, ଅସୁରଙ୍କୁ ଜିତିଗଲେ ବହୁତ ଗର୍ବ ହୋଇଗଲା, ଭଗବାନ ଆସିଲେ ଗୋଟେ ଯକ୍ଷ ରୂପରେ ଆସିଲେ, ଏ ଗୋଟେ ଉପନିଷଦରେ ଗପଟି ରହିଛି, ଆସିଲେ ଯକ୍ଷ ରୂପରେ ଆସିଲେ ଗୋଟେ ଅଦ୍ଭୁତ ରୂପ ଧାରଣ କରିଛନ୍ତି। ଦେବତାମାନେ ଦେଖିକି ଭୟ କରିଗଲେ କିଏ ଇନ୍ଦ୍ର ଦେଖିକି ଭୟ କରୁଛି, ତାଙ୍କର ବହୁତ ଗର୍ବ ହେଇଯାଇଛି, ଦେଖିକିରି ଜାଣିପାରୁନାହାନ୍ତି ଏ ତ ଏ ବିଧା ଏଭଳି ଜୀବ ତ ଆମେ ଦେଖିନାହୁଁ। ଅଗ୍ନିଦେବଙ୍କୁ ପଚାରିଲେ, ଅଗ୍ନିଦେବ ଆପଣ ଯାଇ ବୁଝିବେ କି କିଏ ସେ କିଏ? ଅଗ୍ନିଦେବ ଆସିଲେ କହିଲେ ଆପଣ କିଏ? ସଂସ୍କୃତ ସବୁ ପଚାରିଛନ୍ତି। ସେ କହିଲେ ତୁମେ କିଏ? ମୁଁ ହେଉଛି ଅଗ୍ନିଦେବ। ଅଗ୍ନିଦେବ କ'ଣ କରିପାରନ୍ତି? ନିଆଁ କ'ଣ ପବନ କ'ଣ କରିପାରନ୍ତି ଆପଣ? ନା ମୁଁ ଜଳେଇଦେବି ସବୁକିଛି, ଧ୍ୱଂସ କରିଦେବି, ଜଳେଇଦେବି ଅଗ୍ନି ଜାଳିକିରି ସବୁ ଧ୍ୱଂସ ପାଉଁଶ କରିଦେବି। ନା ଏଇଟାକୁ ପାଉଁଶ କରିଦେଇ ପାରିବେ? ଗୋଟେ ଘାସଟେ କାଢ଼ିଦେ କାଢ଼ିଦେଲେ ଭଗବାନ, ଗୋଟେ ଘାସଟେ ଥିଲା ଉପରେ କାଢ଼ିଦେଲେ ଏଇଟାକୁ ଜଳେଇ ପାରିବେ? ହଁ ଇଏ ଛୋଟିଆ ଜିନିଷ କହିକିରି ତାଙ୍କର ଯେତେ ମନ୍ତ୍ର ଅଛି ଲଗେଇଲେ, ସବୁ ଯେତେ ମନ୍ତ୍ର ଅଛି ଲଗେଇଲେ ତାକୁ ଘାସଟାକୁ ଜଳେଇ ପାରିଲେ ନାହିଁ, ହାର ମାନିକି ପଳେଇଗଲେ, ଆଉ କିଛି କହିଲେନି, କଥା ବାଟରୁ ବାହାରିଲା ନାହିଁ, ପଳେଇଗଲେ। ଇନ୍ଦ୍ର ବାବୁ ଗଲେ କହିଲେ ମୁଁ ପାରିଲି ନାହିଁ, ଯେ ଜାଣିପାରିଲିନି କିଏ ସିଏ କ'ଣ। ବାୟୁଦେବ ପଚାରିଲେ ବାୟୁଦେବ ତୁମେ ଟିକେ ଯାଇ ବୁଝିପାରିବ କି? ନା ହଁ କିଛି ଅସୁବିଧା ନାହିଁ, ମୁଁ ଯାଇ ବୁଝିବି। ଆସିଲେ ବାବୁ ତୁମେ ତୁମେ ହେଇକି ଆସିଲେ, ହୁଡ଼ୁ 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 ତାଙ୍କ ରହିଛି ମନ୍ତ୍ର ରହିଛି, ମହାବାତ୍ୟା ଶକ୍ତି ରହିଛି, ସବୁ ଇଏ କରିଦେବେ। ଆସିଲେ ଆମେ ପହଞ୍ଚିଗଲେ ପଚାରିଲେ ଆପଣ କିଏ? ନା ଆପଣ କିଏ? ନା ମୁଁ ବାୟୁ ଦେବତା, କ'ଣ କରିପାରନ୍ତି? ସବୁ ଉଠେଇଦେବି। ଭଗବତ ଗୀତାରେ ଭଗବାନ କହିଲେ କ'ଣ? ନୈନଂ ଛିନ୍ଦନ୍ତି ଶସ୍ତ୍ରାଣୀ, ନୈନଂ ଦହତି ପାବକ, ନ ଚୈନଂ କ୍ରଦନ୍ତି ଆପ, ନ ଶୋଷତି ମାରୁତ। କିଛି କାର୍ଯ୍ୟ କରିପାରିବ ନାହିଁ ତାଙ୍କର, ଦେବତାମାନଙ୍କର କିଛି କାର୍ଯ୍ୟ କରିପାରିବ ନାହିଁ ଆତ୍ମା ସମ୍ବନ୍ଧୀୟ କଥାରେ। ତେଣୁ ତାହେଲେ ସେ କହିଲେ ତାହେଲେ ସବୁ ଉଡ଼େଇ ଦେଇପାରିବେ, ଏ ଘାସଟାକୁ ମଧ୍ୟ ଉଡ଼େଇ ଦେବେ ବୋଧେ? ନା ହଁ ଏଇଟା ଗୋଟେ ଛୋଟିଆ କଥା କହିକି ମାଗିଲେ, ଯେତେ ପ୍ରକାର ମନ୍ତ୍ର ଅଛି ହୁଡ଼ୁ 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 କରିକି ଯେତେ ପ୍ରକାର ମନ୍ତ୍ର ଅଛି ସେ ଘାସ ଗୋଟିଏ ମଧ୍ୟ ହଲିଲା ନାହିଁ। ସେଥିପାଇଁ କୁହାଯାଏ ଭଗବାନ ବିନା ଅନୁମତିରେ ଗୋଟେ ଘାସ ପତ୍ର ମଧ୍ୟ ହଲିପାରିବ ନାହିଁ, ଏ ଶ୍ଳୋକଟି ରହିଛି ଉପନିଷଦରେ, କଥାଟି ରହିଛି। ତେଣୁ ସବୁ ହାର ମାନିଲେ, ଇନ୍ଦ୍ର ଆସି କ୍ଷମା ପ୍ରାର୍ଥନା କଲେ, ତେଣୁ ଭଗବାନ ନିଜ ରୂପକୁ ପ୍ରଦର୍ଶନ କଲେ। ଆମେ ଯେଉଁ ଶକ୍ତି ପାଇଛେ, କୋଉଠି ପାଇଛେ? ଭଗବାନ ଦେଇଛନ୍ତି, ଏଇଟା ଆମର ଶକ୍ତି ନୁହଁ। ଆମେ ଗର୍ବିତ ହେଇଯାଉଛି, ମୋ ଏତେ ପ୍ରଶଂସା ହେଉଛି, ମୋର ସବୁ ରହିଛି ଶକ୍ତି, ଏଇଟା ଆମର ନୁହଁ, ଭଗବାନଙ୍କର। ତେଣୁ ସେଇ ଭଗବାନ ଯେତିକି ଆମକୁ ଶକ୍ତି ଦେଲେ ଆମେ ସେତିକି କଥା କହିଲେ, ଆମେ ଯଦି ଆମ କଥା ମାଧ୍ୟମରେ କାହାକୁ କିଛି ମନ ଦୁଃଖ ହେଇଥାଏ, ଆମର ଶ୍ରୁତି କଟୁ ହେଇଯାଇଥାଏ, କାହା ପ୍ରତି ହେଇଯାଇଥାଏ ଶ୍ରୁତି ମଧୁର ହେଲା ନାହିଁ, ସେଥିପାଇଁ ଆମେ କ୍ଷମା ପ୍ରାର୍ଥନା କରିବା, ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରଭକୃନ୍ଦ କି, ଦାୟ ଗୌର ପ୍ରମାନନ୍ଦେ। ପ୍ରଶ୍ନ ପୁରା ବନ୍ଦ ହେଇଗଲା, ଆଉ ବର୍ତ୍ତମାନ ପ୍ରସାଦ ପ୍ରସାଦ ସମୟ ହେଇଗଲା ନା, ପ୍ରସାଦ ଆସିଲେ ଏଠି ଅଲଗା କଥା ହେବା, ଏଠି ବନ୍ଦ କରାଗ। ଏବେ ପଚାରିପାରନ୍ତି କ'ଣ ପ୍ରଶ୍ନ, ଏବେ ପଚାରନ୍ତୁ କ'ଣ ପ୍ରଶ୍ନ ଅଛି, ଆମେ ଦେଇଦେବା।